वासुदेव
वासुदेवानुचरं प्रशान्तं
बृहस्पते प्राक्तनयं प्रतितम्
आलिङ्ग्यगाढं प्रणयेन भद्रम्
आलिङ्ग्यगाढं प्रणयेन भद्रम्
स्ववासुदेवानुचरं प्रशान्तम्
बृहस्पतिप्राक्तनयं प्रतितम्
आलिङ्ग्यगाढं प्रणयेन भद्रम्
प्रणमपृच्छद्भगवत्प्रजानम्
स्ववासुदेवानुचरं प्रशान्तम्
बृहस्पतिप्राक्तनयं प्रतितम्
आलिङ्ग्यगाढं प्रणयेन भद्रम्
श्वानमपृच्छद्भगवत्प्रजानम्
स्ववासुदेवानुचरं प्रशान्तम्
बृहस्पतिप्राक्तनयं प्रतीतम्
आलिङ्ग्यगाढं प्रणयेन भद्रम्
स्वानामपृच्छद्भगवत्प्रजानम्
विदुर
वासुदेव भगवान्
श्रीकृष्ण
अनुचरं नित्य सहचर प्रशांत अत्यंत शांत बृहस्पति
देवता मानकर गुरु
प्राक पूर्वे तनयम पुत्र वशिष्य प्रतितम प्रख्यात आलिङ्ग्यं करी गाढं प्रणयेन भद्रं मंगलमय स्वानं भगवान् प्रजानं परिवार गौरगंध स्वामी महाराज तत्पर स्नेहातिशय्य जो ବିଦୁର ଶ୍ରୀକୃଷ୍ଣଙ୍କର ଅନୁଚର ଏବଂ ନୀତିକୁଶଳ ବୃହସ୍ପତିଙ୍କର ପୂର୍ବ ଶିଷ୍ୟ ପ୍ରଖ୍ୟାତ ଉଦ୍ଧବଙ୍କୁ ଆଲିଙ୍ଗନ କଲେ। ତତ୍ପରେ ସେ ଭଗବାନ ଶ୍ରୀକୃଷ୍ଣଙ୍କର ଆଶ୍ରିତ ନିଜ ଜ୍ଞାତିଗଣଙ୍କର କୁଶଳ ବାର୍ତ୍ତା ଜିଜ୍ଞାସା କଲେ। କହୁଛି ଯେ ବିଦୁର ଉଦ୍ଧବଙ୍କ ଅପେକ୍ଷା ଯଥେଷ୍ଟ ବୟସ୍କ ଥିଲେ, ପିତା ସଦୃଶ ଥିଲେ ଏବଂ ସେଇଥିପାଇଁ ଯେତେବେଳେ ଉଭୟ ପରସ୍ପରକୁ ସାକ୍ଷାତ କଲେ ସେତେବେଳେ ଉଦ୍ଧବ ବିଦୁରଙ୍କୁ ପ୍ରଣାମ ଜଣାଇଲେ ଏବଂ ବିଦୁର ତାଙ୍କୁ ଆଲିଙ୍ଗନ କଲେ। କାରଣ ଉଦ୍ଧବ ବିଦୁରଙ୍କ ଠାରୁ ସାନ ଥିଲେ, ତାଙ୍କର ପୁତ୍ର ତୁଲ୍ୟ ଥିଲେ। ବିଦୁରଙ୍କ ଭ୍ରାତା ପାଣ୍ଡୁ ଭଗବାନ ଶ୍ରୀକୃଷ୍ଣଙ୍କର ମଉସା ଥିଲେ ଏବଂ ଉଦ୍ଧବ ଭଗବାନ କୃଷ୍ଣଙ୍କର ଭାଇ ବା ଦାଦା ପୁଅ ଭାଇ ଥିଲେ। ତେଣୁ ସାମାଜିକ ପ୍ରଥା ଅନୁଯାୟୀ ବିଦୁର ଉଦ୍ଧବଙ୍କର ପିତା ସଦୃଶ ଥିବା ହେତୁ ସମାନାସ୍ପଦ ଥିଲେ। ଉଦ୍ଧବ ତର୍କଶାସ୍ତ୍ରରେ ଜଣେ ପଣ୍ଡିତ ଥିଲେ ଏବଂ ସେ ଦେବଗଣଙ୍କର ପଣ୍ଡିତ ଗୁରୁ ବୃହସ୍ପତିଙ୍କର ପୁତ୍ର ବା ଶିଷ୍ୟ ରୂପେ ବିଦିତ ଥିଲେ। ଯଦିଓ ସେ ଜାଣିସାରିଥିଲେ ଯେ ତାଙ୍କର ଜ୍ଞାତି ବନ୍ଧୁବାନ୍ଧବଗଣ ଆଉ ଇହ ଜଗତରେ ନାହାନ୍ତି, ତଥାପି ସେ ଉଦ୍ଧବଙ୍କୁ ତାଙ୍କର ଜ୍ଞାତିଗଣଙ୍କର କୁଶଳ ବାର୍ତ୍ତା ଜିଜ୍ଞାସା କଲେ। ଏ ପ୍ରକାର ଜିଜ୍ଞାସା ବଡ଼ ବିଚିତ୍ର ବୋଲି ଜଣାଯାଏ, କିନ୍ତୁ ଶ୍ରୀଲ ବୁଦ୍ଧିବ ସ୍ୱାମୀ କହନ୍ତି ଏ ସମ୍ବାଦ ବିଦ୍ରୋହକୁ ଖୁବ୍ ଦୁଃଖ ଦେଇଥିଲା। ତେଣୁ ସେ କୌତୁଳବଶତଃ ପୁନର୍ବାର ଉଦ୍ଧବଙ୍କୁ ଏ ବିଷୟରେ ଜିଜ୍ଞାସା କଲେ। ଏହିପରି ଭାବରେ ତାଙ୍କର ଜିଜ୍ଞାସା ମାନସିକ ଜିଜ୍ଞାସା ଥିଲା, ବାସ୍ତବ ନଥିଲା। ଆମର ଏଠାରେ ଉପସ୍ଥିତ ଶ୍ରୀ ହନୁମାନ ମନ୍ଦିରରେ ଆମର ଇସ୍କନ କୃଷ୍ଣ ବଳରାମ ମନ୍ଦିରର ପୂର୍ବତନ ମୁଖ୍ୟ ଶ୍ରୀ ଭାରତ ଗୋପାଳ ପ୍ରଭୁ, ବର୍ତ୍ତମାନର ଯେଉଁ ଆମର କୋ ପ୍ରେସିଡେଣ୍ଟ ଏବଂ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଭାରତ ପ୍ରେମାନନ୍ଦ ପ୍ରଭୁ, ସାତବୋଧ ପ୍ରଭୁ ତଥା ଅନ୍ୟ ସମସ୍ତ ଭକ୍ତବୃନ୍ଦବୃନ୍ଦ, ଭକ୍ତବୃନ୍ଦ ଏବଂ ଭକ୍ତବୃନ୍ଦ, ଆମର ଏଇ ରବିବାର କାର୍ଯ୍ୟକ୍ରମ ଗତ 10 ବର୍ଷ ଧରି ଆମର ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଏହି ରବିବାର କାର୍ଯ୍ୟକ୍ରମ କରାଯାଉଛି। ଆଜିର ଏହି ରବିବାର କାର୍ଯ୍ୟକ୍ରମ ଆମର ନିକଟସ୍ଥ ଶ୍ରୀପାଦ ବୈକୁଣ୍ଠ ପ୍ରଭୁ ଏହାକୁ ଆୟୋଜନ କରିଛନ୍ତି। ତେଣୁ ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ଶ୍ରୀଙ୍କ ତରଫରୁ ତାଙ୍କୁ ଆମେ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ। ଆଜିର ଆଲୋଚ୍ୟ ବିଷୟ ଭାଗବତ ଶ୍ଳୋକ ହେଉଛନ୍ତି ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶ୍ଳୋକ 25। ଆ ପୂର୍ବରୁ ଶ୍ରୀମର ଭକ୍ତି ସ୍ୱରୂପ ଭକ୍ତିବର ନାରାୟଣ ସ୍ୱାମୀ ମହାରାଜ ୟୁନିଟ୍ 9 ଅନନ୍ତ ବାସୁଦେବଙ୍କର ଯେଉଁ ପ୍ରୋଗ୍ରାମରେ 3/1/24 ବିଷୟରେ ଆଲୋଚନା କରିଥିଲେ, କେମିତି ଉଦ୍ଧବ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେ ଯେଉଁ ହସ୍ତିନାପୁର ରାଜ୍ୟ ତ୍ୟାଗ କରି ସେ ପଳେଇ ଯାଇଥିଲେ ତୀର୍ଥ କରିବା ପାଇଁ। ତେଣୁ ସେଠି ତୀର୍ଥରେ 35 ବର୍ଷ କାଳ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରି ଅନ୍ତିମରେ ଯେତେବେଳେ ସେ ଆସି ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ ସେଇଠି ସେ ଖବର ପାଇଲେ ଯେ ମହାଭାରତ ଯୁଦ୍ଧରେ କୌରବମାନେ କୌରବ ସାହେବ ଭାଇ ମୃତ୍ୟୁବରଣ କରିଛନ୍ତି, ଯାଦବମାନେ ଧ୍ୱଂସ ହୋଇଯାଇଛନ୍ତି, ଏଇଭଳିଆ ବିଭିନ୍ନ ସମ୍ବାଦ ସବୁ ସେ ପ୍ରାପ୍ତ ହେଲେ। ତେଣୁ ସେ ମନ ଦୁଃଖରେ ଯେତେବେଳେ ଯାଉଛନ୍ତି ସେ ତୀର୍ଥବନରେ ଯାଉଛନ୍ତି ସେହି ସମୟରେ ବୃନ୍ଦାବନ ନିକଟରେ ଉଦ୍ଧବଙ୍କ ସହିତ ଦେଖା ତାଙ୍କର ହେଇଛି। ଏ କଥା ଗତ 24 ଶ୍ଳୋକରେ ସେ ସମୟ ଭକ୍ତିଗୁରୁ ନାରାୟଣ ସ୍ୱାମୀ ମହାରାଜ ଆଲୋଚନା କରୁଥିଲେ, ଯମୁନା କିଭଳି ଗୋଲକ ବୃନ୍ଦାବନରୁ ସ୍ୱୟଂ ପ୍ରକଟ ଆସିଛନ୍ତି ଏଠିକି ବୌଦ୍ଧ ଜଗତକୁ ଭୂମଧ୍ୟାହ୍ନକୁ। ଭଗବାନ ଯେତେବେଳେ ଆସନ୍ତି ତାଙ୍କର ଧାମ, ତାଙ୍କର ପରିକର ଏ ସମସ୍ତଙ୍କୁ ଆଣିକିରି ଆସନ୍ତି। ତେଣୁ ଯେଉଁ ରହିଛନ୍ତି ବୃନ୍ଦାବନ, ଯମୁନା ନଦୀ, ତାପରେ ଆମର ଯେଉଁ ରହିଛନ୍ତି ଗିରି ଗୋବର୍ଦ୍ଧନ, ଏସବୁ ସେଇ ଗୋଲକ ବୃନ୍ଦାବନ ସବୁ ଆସିଛନ୍ତି। ତେଣୁ ଏଇ ବୃନ୍ଦାବନରେ ବୃନ୍ଦାବନ ପବିତ୍ର ସ୍ଥାନ ଆମର ଶ୍ରୀମଦ ଆମର ଶ୍ରୀମ ମହାପ୍ରଭୁ ଶ୍ରୀମନ୍ ମହାପ୍ରଭୁ କହିଛନ୍ତି आराध्य भगवान ब्रजेश तनय धाम वृंदावन। जिते भगवान पर जिते विभिन्न प्रकार सब अवतार आसर श्रेष्ठ आराध्य हो भगवान ब्रजेश तनय। ब्रजेश तनय कहले ब्रजर ईश्वर जे नंद महाराज तांकर जे नंदन नंदनंदन श्रीकृष्ण सी हूँ सब श्रेष्ठ आराध्य आराध्य भगवान ब्रजेश तनय। एवं भगवान भाई तांकर धाम तद्धाम वृंदावन से धाम मध्य भगवान भाई श्रेष्ठ आराध्य। अनेक धाम अच्छा विशेष भाव कहुए विभिन्न जुगरे विभिन्न धाम रो प्रसिद्धि रही जमी सत्य जुगरे बद्रीनाथ धाम रो प्रसिद्धि थिला। त्रेता जुगरे भगवान रामचंद्र आसते भगवान रामचंद्र लीलें जो रही रामेश्वरम से धाम प्रसिद्ध थिला। द्वापर जुगरे भगवान कृष्ण जो लीला समय भगवान जो द्वारका धाम से प्रसिद्ध थिला। एवं कली जुगरे वर्तमान आम सौभाग्य ये ओडिशा रो उत्कल क्षेत्र रो जगन्नाथ धाम ये धाम जगन्नाथ धाम हूँ कली जुग प्रसिद्ध। किंतु ये सब समस्त धाम से वृंदावन धाम रु आस वृंदावन धाम रु समस्त धाम रु उत्पत्ति कह तेणु से वृंदावन रे जत उद्धव एवं विदुर मिलन हो समय एक कह वासुदेव अनुचर प्रशांत। उद्धव विषय वर्णना कर उद्धव होती वासुदेव अनुचर भगवान गोटे नाम हूँ वासुदेव वसुदेव पुत्र हिसाब से वासुदेव बोली कहुच्छी। वासुदेव आउ गोटे अर्थ हूँ वसुदेव पुत्र वसुदेव अर्थ हूँ शुद्ध सत्य स्तर श्री भागवत चतुर्थ स्कंधे शिवजी पार्वती कथा कहते सत्यम विशुद्धम वसुदेव सर्जित जदीये त्र प्रमाण पावता सत्य तस्मिन् भगवान वासुदेव ही अदक्ष जो मे नमसा विद्यते। ये भौतिक जगत रे तीनोटी गुण रही सत्व रज तम ये तीनोटी गुण ये तीनोटी गुण ऊर्ध्व स्तर हूँ शुद्ध सत्व स्तर तेणु सत्वं विशुद्धं वसुदेव सर्जितं। वसुदेव शब्द अर्थ हूँ विशुद्ध सत्व बा अन्य कथा कह से वसुदेव स्तर रे ये भौतिक जगत त्रिगुण न थाए त्रिगुण ऊर्ध से स्तर तेणु वसुदेव कहले जे शुद्ध सत्य स्तर को आसती वसुदेव बोली कहुच्छ से स्तर को गले वसुदेव जमी भगवान को प्राप्त होते वासुदेव को प्राप्त होते से भाव जड़े जितेबले त्रिगुण को अतिक्रम करे से भक्ति जिते आरूढ़ हे त्रिगुण ऊर्ध हो भक्ति स्तर भक्ति ये त्रिगुण भितर नुह त्रिगुण ऊर्ध जो भक्ति स्तर रही शुद्ध सत्य स्तर को आसले त्रिगुण ऊर्ध स्तर जो रही ब्रह्म स्तर ब्रह्मभूत स्तर से स्तर को आसिक जन जी भक्ति आचरण करे भक्ति लाभ करे से भक्त भगवान प्राप्त हुए भक्त्या हम एक ग्राह्य भक्ति मध्यम ही भगवान ग्रहणीय हो पारे भगवान भगवान प्राप्त हो पारे भक्ति मध्यम अन्य कौन से उपाय भगवान को जन प्राप्त हो पारे ना तेना वसुदेव जो भगवान को प्राप्त हेले से हूँ शुद्ध सत्य स्तर से भगवान प्राप्त होती तेणु भगवान गोटे नाम हूँ वासुदेव से वासुदेव अनुचर वासुदेव संगे ये सब था उद्धव कह वासुदेव अनुचर प्रशांतम तांकर विशेषण तांकर गुण सब कौन रही से हूँ प्रशांतम भक्तर अनेक गुण अच्छी आम भागवत पचम सुंदर वर्णना कर यशस्ति भक्तिर्भगवती अकिंचन सर्वे गुण तत्र समासते सुरा हराव भक्त कृत महद्गुणा मनोरचना सुधि भागवत बही आपने जो मैंने भगवदगीता पाठ कर देखुए षोड़श अध्याय भगवान दैव असुर विभाग जो विषय वर्णना कर 24 ଶ୍ଳୋକରେ 3 ଶ୍ଳୋକରେ ଦୈବ ଗୁଣ ବର୍ଣ୍ଣନା କରିଛନ୍ତି, ଆଉ ବାକି ସବୁ ଶ୍ଳୋକରେ ଅସୁର ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। କିନ୍ତୁ ଯଦିଓ 16 ଅଧ୍ୟାୟରେ 3 ଶ୍ଳୋକରେ ଭଗବାନ ଦୈବ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି, କିନ୍ତୁ ତା ପୂର୍ବରୁ ସେ ଦୈବ ଗୁଣ ବିଷୟରେ ସବୁ ବର୍ଣ୍ଣନା କରିସାରିଛନ୍ତି। ଯେମିତି ଆମେ ଦେଖିବା 2 ଅଧ୍ୟାୟରେ 55-72 ଏଇ 18 ଶ୍ଳୋକରେ ଭଗବାନ ଦୈବ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସେହିଭଳି 12 ଅଧ୍ୟାୟରେ 8 ଶ୍ଳୋକରେ ଭଗବାନ ଦୈବ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସେହିଭଳି ଭାବରେ 13 ଅଧ୍ୟାୟରେ 5 ଶ୍ଳୋକରେ ଭଗବାନ ଦୈବ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସେହିଭଳି ଭାବରେ 14 ଅଧ୍ୟାୟରେ ମଧ୍ୟ 4 ଶ୍ଳୋକରେ ଦୈବ ଗୁଣ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। ଏମିତି ବିସ୍ତାର ଭାବରେ ସବୁ ଦୈବ ଗୁଣ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଦୈବ ଗୁଣ ରହିଛି, ଜଣେ ଭଗବାନଙ୍କର ଭକ୍ତ ହେଲେ ସେସବୁ ଗୁଣ ଆସି ଆପେ ଆପେ ପହଞ୍ଚିବ। ଯଶସ୍ତି ଭକ୍ତିର ଭଗବତୀ ଅକିଞ୍ଚନ ସର୍ବେଇ ଗୁଣେଇ ତତ୍ର ସମାସତେ ସୁରା। ଦେବତାମାନଙ୍କର ଯେଉଁ ଗୁଣ ତାକୁ ଦୈବ ଗୁଣ ବୋଲି କୁହାଯାଉଛି। ତେଣୁ ଭକ୍ତ ପାଖରେ ସେସବୁ ଗୁଣ ଆସି ଆସି ଆପେ ଆପେ ପହଞ୍ଚେ। କିନ୍ତୁ ଅନ୍ୟ ପକ୍ଷରେ ହରାଉ ଭକ୍ତସ୍ୟ, ଜଣେ ଯଦି ଭଗବାନଙ୍କର ଭକ୍ତ ନୁହନ୍ତି ତାହେଲେ ତାଙ୍କର ପ୍ରକୃତରେ କୌଣସି ଭଲ ଗୁଣ ନଥାଏ। ଆଉ ଯଦି ବା କିଛି ଭଲ ଗୁଣ ଥାଏ, ସେ ଗୁଣର ମଧ୍ୟ କିଛି ମୂଲ୍ୟ ନାହିଁ। ଆମର ଶିଶୁ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଏ ଗୁଣକୁ ସେ ଶୂନ ସହିତ ସମାନ କରିଛନ୍ତି। ଜିରୋ, ଜିରୋର କିଛି ଭାଲ୍ୟୁ ନାହିଁ, ଜିରୋର କିଛି ଅର୍ଥ ନାହିଁ। ଜଣେ ହୁଏତ ଭୌତିକ ଜଗତରେ ବହୁତ ବିଦ୍ୱାନ ପଣ୍ଡିତ ବ୍ୟକ୍ତି ହେଇପାରନ୍ତି, ବହୁତ ଧନୀ ବ୍ୟକ୍ତି ହେଇପାରନ୍ତି, ବହୁତ ଗୁଣବାନ ବ୍ୟକ୍ତି ହେଇପାରନ୍ତି, ବହୁତ ତାଙ୍କର ଶକ୍ତି ଥାଇପାରେ, ଅନେକ ପ୍ରକାର ତାଙ୍କର ଭଲ ଗୁଣ ଥାଇପାରେ। କିନ୍ତୁ ଯଦି ସେ ଭଗବାନଙ୍କର ଭକ୍ତ ନୁହନ୍ତି, ଆମ ଶିଶୁମାନେ ଗୌରବ ସ୍ୱାମୀ ମହାରାଜ କହନ୍ତି, ଯେମିତି 1 ନଥିଲେ ଯେତେ ଶୂନ ରଖିଲେ ମଧ୍ୟ ତାର କୌଣସି ଭାଲ୍ୟୁ ନାହିଁ, ତାର କୌଣସି ମୂଲ୍ୟ ନାହିଁ। କିନ୍ତୁ ଯଦି ବାମରେ 1 ରହିଛି, ପ୍ରତି ଶୂନର ମୂଲ୍ୟ 10 ଲେଖା ବଢ଼ି ବଢ଼ି କରାଯିବ। 1 ଡାହାଣରେ ଗୋଟିଏ ଶୂନ ରହିଲା, ସେ 10 ହବ, 2 ଶୂନ ରହିଲେ 100 ହବ, 3 ଶୂନ ରହିଲେ 1000 ହବ, ଏଇଭଳି ଭାବରେ 10 ଲେଖା ବଢ଼ି ବଢ଼ି କରାଯିବ। କିନ୍ତୁ ଯଦି 1 ନାହିଁ, ଯେତେ ଶୂନ ଥିଲେ ମଧ୍ୟ ତାର କୌଣସି ମୂଲ୍ୟ ନାହିଁ। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କ ପାଖରେ ସମସ୍ତ ଦୈବ ଗୁଣ ଆସି ପହଞ୍ଚେ। ତେଣୁ ଏଇ ଯେଉଁ ପ୍ରଶାନ୍ତମ ବୋଲି କୁହାଯାଉଛି, ବାସୁଦେବ ଅନୁଚର ପ୍ରଶାନ୍ତମ, ଇଏ ଗୋଟେ ମଧ୍ୟ ଏ ଯଦି ଗୁଣ ନୁହଁ, କିନ୍ତୁ ଇଏ ଗୋଟେ ଅବସ୍ଥା। ସମସ୍ତେ ଶାନ୍ତି ପାଇବା ପାଇଁ ଚେଷ୍ଟା କରୁଛନ୍ତି, ଏମିତି କେହି ଆମେ ଦେଖିବାନି ଯେତେ ମୂର୍ଖ ବ୍ୟକ୍ତି ହେଲେ ମଧ୍ୟ ସେ ଚାହୁଁନି ଅଶାନ୍ତି ପ୍ରାପ୍ତ ହେବା ପାଇଁ। ସମସ୍ତେ ଚାହୁଁଛନ୍ତି କେମିତି ଶାନ୍ତି ପ୍ରାପ୍ତ ହେବେ, କିନ୍ତୁ ଶାନ୍ତି ପ୍ରାପ୍ତ ହେବା ପାଇଁ ଚେଷ୍ଟା କଲେ ମଧ୍ୟ ଶାନ୍ତି ମିଳୁନାହିଁ। କାହିଁକି ନା ସେମାନେ ଭଗବାନଙ୍କ ଭକ୍ତ ହେଇନାହାନ୍ତି, ଭଗବାନଙ୍କ ସହ ଯୁକ୍ତ ହେଇନାହାନ୍ତି। ଭଗବତୀତା 2 ଭଗବାନ କହୁଛନ୍ତି, ନାସ୍ତି ବୁଦ୍ଧି ଯୁକ୍ତସ୍ୟ ନଚା ଯୁକ୍ତସ୍ୟ ଭାବନା ନଚା ଭାବ ଶାନ୍ତି ଅଶାନ୍ତସ୍ୟ କୁତ ସୁଖମ। ଆମର ଯଦି ଭାବନା ବା ଆମର ଯଦି ଚିନ୍ତା ଯଦି ଭଗବାନଙ୍କ ସହିତ ଯୁକ୍ତ ନହେଲା, ବା ଆମର ବୁଦ୍ଧି ଯଦି ଭଗବାନଙ୍କ ସହିତ ଯୁକ୍ତ ନହେଲା, ନାସ୍ତି ବୁଦ୍ଧି ଯୁକ୍ତସ୍ୟ ନଚା ଯୁକ୍ତସ୍ୟ ଭାବନା ତେଣୁ ନଚା ଭାବ ଶାନ୍ତି ଅଶାନ୍ତ, ତେଣୁ ଆମେ କେମିତି ଶାନ୍ତି ପ୍ରାପ୍ତ ହେଇପାରିବା? ଆଉ ଯଦି ଶାନ୍ତି ପ୍ରାପ୍ତ ନ ହେଇପାରିବା, ସୁଖ କେମିତି ପ୍ରାପ୍ତ ହେବା? ତେଣୁ ଶାନ୍ତି ପାଇବାର ବହୁତ ସ୍ଥାନରେ ଭଗବତ ଗୀତାରେ ଭଗବାନ କହିଛନ୍ତି, କେମିତି ଜଣେ ଶାନ୍ତି ପ୍ରାପ୍ତ ହେବ? ତେଣୁ ଆମେ ସଂକ୍ଷେପରେ କହିବା ଯେ ଜଣେ ଯଦି ଭଗବାନଙ୍କର ଭକ୍ତ ହେବେ ତାହେଲେ ସେ ଶାନ୍ତି ପ୍ରାପ୍ତ ହେବେ। ତେଣୁ ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି, ଯେ ଭକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ଜଣେ ହୁଏତ ଆମେ କହିବା ଯେଉଁମାନେ ବେଦର ଆଶ୍ରୟ ନେଇନାହାନ୍ତି, ବେଦର ଆଶ୍ରୟ ନେଇନାହାନ୍ତି ବା ଧର୍ମ ମାର୍ଗରେ ଅଗ୍ରସର ହେଉନାହାନ୍ତି, ସେମାନେ ଭୌତିକ ସ୍ତରରେ ବହୁତ ଅଭିବୃଦ୍ଧି କରିଛନ୍ତି, ତାଙ୍କ କଥା ଛାଡ଼ନ୍ତୁ, ତାଙ୍କ କଥା ଆସୁନି ଏଠି, କାରଣ ସେ କେବେ ଶାନ୍ତି ପାଇପାରିବେ ନାହିଁ। କିନ୍ତୁ ଅନ୍ତତଃ ପକ୍ଷେ ଯେଉଁମାନେ ବେଦ ମାର୍ଗରେ ଅଗ୍ରସର ହେଉଛନ୍ତି, ବେଦର ଯେଉଁ କର୍ମକାଣ୍ଡ ଧାରା ଅଛି, ଏ କର୍ମକାଣ୍ଡ ଧାରାରେ ତୈ ବିଦ୍ୟା ମାଂସୁମ ପା ଭୂତ ପାପା ଯଜ୍ଞ ରିଷ୍ଟୁଆ ସୁଗତିଂ ପ୍ରାର୍ଥନ୍ତି ତେ ପୁଣ୍ୟ ମାସା ଦେଶବନ୍ଧୁ ଲୋକମ ଅଶ୍ନତି ଦିବ୍ୟାନ ଦେବ ଭୋଗ। ଅନେକ ଭୋଗ ରହିଛି, ଦେବ ଭୋଗ ଅନେକ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ତ ତେଣୁ ଯେଉଁମାନେ ଅଧିକାଂଶ ଯେଉଁମାନେ ବେଦ ଅଧ୍ୟୟନ କରନ୍ତି ଅଧିକାଂଶ ସେମାନେ ବେଦର ଏହି କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୁଅନ୍ତି। ତେଣୁ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହେବାର କାରଣ କ'ଣ ନା ସେମାନେ ଶାନ୍ତି ପ୍ରାପ୍ତ ହେବେ, ସେମାନେ ସୁଖ ପ୍ରାପ୍ତ ହେବେ, କିନ୍ତୁ ପ୍ରକୃତରେ ସେମାନେ ଶାନ୍ତି ପ୍ରାପ୍ତ ହେଇପାରନ୍ତି ନାହିଁ। କାହିଁକି ନା ଭୁକ୍ତି ତାଙ୍କର କାମନା ରହିଛି, ଭୁକ୍ତି ଭୋଗ କାମନା ରହିଛି। ଯେତେ ଭୋଗ ପ୍ରାପ୍ତ ହେଲେ ମଧ୍ୟ ଜଣଙ୍କର ଭୋଗ କାମନା କେବେ ହେଲେ ନିର୍ବାପିତ ହେବ ନାହିଁ, ଭୋଗ କାମନା ବନ୍ଦ ହେବ ନାହିଁ, ସେ ଆହୁରି ବଢି ବଢି କରିବ। ତେଣୁ ଯେଉଁମାନେ ବେଦର କର୍ମକାଣ୍ଡ ଧାରାରେ ଅଗ୍ରସର ହେଉଛନ୍ତି ସେମାନେ ବି ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି, ଭଗବାନଙ୍କର ଅନ୍ୱେଷଣ କରୁଛନ୍ତି, ବ୍ରହ୍ମ ଆରାଧନା କରୁଛନ୍ତି, ସେମାନେ ବ୍ରହ୍ମ ଚିନ୍ତନ କରି ବହୁତ ପ୍ରକାର କ୍ଲେଶ ସ୍ୱୀକାର କରୁଛନ୍ତି, ଅନେକ ପ୍ରକାର ତପସ୍ୟା କରୁଛନ୍ତି। ତପସ୍ୟା ବ୍ରହ୍ମଚର୍ଯ୍ୟେଣ ସମୀନ ଦମେନ ଚ ତ୍ୟାଗେନ ସତ୍ୟ ଶୌଚାଭ୍ୟାମ ଜମିନ ନିୟମେନ ବା ବିଭିନ୍ନ ପ୍ରକାର ଉପାୟ ଯେଉଁ ରହିଛି, ବହୁତ କଷ୍ଟ ସାଧନା ସବୁ ରହିଛି, ଏ ସାଧନା କରିକିରି ସେମାନେ ଭଗବାନଙ୍କର ବ୍ରହ୍ମ ଆରାଧନା ବା ବ୍ରହ୍ମ ଚିନ୍ତନ କରୁଛନ୍ତି, ନେତି ନେତି ମାର୍ଗରେ ଅଗ୍ରସର ହେଉଛନ୍ତି। ଇଏ ବ୍ରହ୍ମ ନୁହଁ, ଇଏ ବ୍ରହ୍ମ ନୁହଁ, ଯାହା ଭୌତିକ ଜଗତରେ ଆମେ ଯାହା ଦେଖୁଛେ ସବୁକିଛି ବ୍ରହ୍ମ ବସ୍ତୁ ନୁହଁ, ଇଏ ହେଉଛି ଭୌତିକ ବସ୍ତୁ। ଏଇଭଳି ଭାବରେ ସେମାନେ ଚିନ୍ତା କରିକରି ଯେତେ ଅଗ୍ରସର ହେଲେ ମଧ୍ୟ କିନ୍ତୁ ସେମାନେ ମଧ୍ୟ ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି। ବ୍ରହ୍ମକୁ ପ୍ରାପ୍ତ ହେଲେ ମଧ୍ୟ, ବ୍ରହ୍ମସ୍ଥିତି ପ୍ରାପ୍ତ ହେଲେ ମଧ୍ୟ ତଥାପି ତାଙ୍କର ସେ ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି। କାହିଁକି ନା ତାଙ୍କର ମୁକ୍ତି କାମନା ରହିଛି, ଏଇ ଭୌତିକ ଜଗତରେ ମୁକ୍ତି ହେବା ପାଇଁ ଗୋଟେ କାମନା ରହିଛି। ଯେତେବେଳେ ପର୍ଯ୍ୟନ୍ତ କାମନା ଅଛି ସେମାନେ କେବେ ହେଲେ ଶାନ୍ତି ପ୍ରାପ୍ତ ହେଇପାରିବେ ନାହିଁ। ତେଣୁ ସେଇଭଳି ଭାବରେ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ମାର୍ଗ ରହିଛି ବେଦରେ, ଆଉ ଗୋଟେ ମାର୍ଗ ରହିଛି ଅଷ୍ଟାଙ୍ଗ ଯୋଗ ମାର୍ଗ, ଯାହାକି ପାତଞ୍ଜଳି ବର୍ଣ୍ଣନା କରିଛନ୍ତି, ଯୋଗ ଆସନ ପ୍ରାଣାୟାମ ଯମ ନିୟମ ଏସବୁ ପାତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ସାଧନ ରହିଛି। ଏ ମାର୍ଗରେ ଯେଉଁମାନେ ଅଗ୍ରସର ହେଉଛନ୍ତି ବ୍ରହ୍ମା ଭଗବାନଙ୍କୁ ପରମାତ୍ମା ରୂପରେ ପ୍ରାପ୍ତ ହେବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି, କିନ୍ତୁ ତଥାପି ସେମାନେ ମଧ୍ୟ ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି। କାହିଁକି ନା ଏ ଯେଉଁ ଯୋଗ ସିଦ୍ଧି ରହିଛି, ବିଭିନ୍ନ ପ୍ରକାର ଯୋଗ ସିଦ୍ଧି ରହିଛି, ଯେଉଁ ଯୋଗ ସିଦ୍ଧି ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ। ଜଣେ ଜଣେ ଯଦି ସେଇ ଯୋଗ ସିଦ୍ଧି କିଛି ପ୍ରାପ୍ତ ହେଇଛନ୍ତି, ତାଙ୍କୁ ସମସ୍ତେ ଭାବୁଛନ୍ତି ହେଉଛନ୍ତି ଭଗବାନ, ଏତେ ଉନ୍ନତ ସ୍ତରର ସ୍ଥିତି ସେମାନେ ପ୍ରାପ୍ତ ହେଉଛନ୍ତି। ଅଣିମା ଲଗିମା ଆମର ଏହି ପ୍ରସଙ୍ଗରେ ଗୋଟେ କଥା କହିବା, ସୁଷମା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ବିଷୟରେ ବର୍ଣ୍ଣନା କରାଯାଏ। ଥରେ ଜଣେ ଯୋଗୀ ଅଷ୍ଟାଙ୍ଗ ଯୋଗ ସିଦ୍ଧି ଆଚରଣ କରି ଗୋଟେ ଯୋଗ ସିଦ୍ଧି ପ୍ରାପ୍ତ ହେଇଥିଲେ, ସେ ହେଉଛି ଲଘିମା ସିଦ୍ଧି ପ୍ରାପ୍ତ ହେଇଥିଲେ, ବହୁତ ଲଘୁ ହେଇଯିବେ ବା ହାଲକା ହେଇଯିବେ, ବହୁତ ହାଲକା ହେଇଯିବେ। ତେଣୁ ଜଣେ ହାଲକା ହେଇଗଲେ ପାଣିରେ ମଧ୍ୟ ଚାଲିପାରିବ, ତେଣୁ ସେ ଲଘିମା ସିଦ୍ଧି ପ୍ରାପ୍ତ ହେଇକରି ସେ କ'ଣ କଲେ ନା ପ୍ରଚାର କରିବା ପାଇଁ ଆସିଲେ କାଲକାଟାରେ ଗୋଟେ ନଦୀରେ। ସେ କହିଲେ ମୁଁ ସେ ଜଳରେ ଚାଲିକି ଯିବେ, ତେଣୁ ତାଙ୍କୁ ସେଥିପାଇଁ ଟିକେଟ୍ ବିକ୍ରି ହେଲା ବହୁତ ଲକ୍ଷ ଲକ୍ଷ, ମାନେ ସେତେବେଳର ଯୁଗରେ ବହୁତ କମ୍ ପଇସାର ଭ୍ୟାଲୁ ଥିଲା, କମ୍ ପଇସା ସବୁ ତଥାପି ହଜାର ହଜାର ଟଙ୍କାର ସବୁ ଟିକେଟ୍ ବିକ୍ରି ହେଲା। ଲୋକମାନେ ଆସି ଦେଖିଲେ, ଆସି ଦେଖିବା ପାଇଁ ଅପେକ୍ଷା କଲେ, ନିର୍ଦ୍ଧାରିତ ସମୟରେ ସେ ଲୋକ ସେ ଯୋଗ ସିଦ୍ଧି ଜଣଙ୍କ ଯୋଗ ସିଦ୍ଧି ପ୍ରାପ୍ତ ହେଇଥିଲେ ସେ ଆସି ପହଞ୍ଚିଲେ, ଏବଂ ପ୍ରକୃତରେ ଜଳରେ ମଧ୍ୟ ସେ ଚାଲିକିରି ପଳେଇଲେ, ଏ ଯୋଗ ସିଦ୍ଧି ସେ ପ୍ରାପ୍ତ ହେଇଥିଲେ। ଲୋକମାନେ ଆଶ୍ଚର୍ଯ୍ୟ ହେଇଗଲେ, ଏଭଳି ଯୋଗ ସିଦ୍ଧି ବହୁତ ସ୍ୱୟଂ ଭଗବାନ ଏଇଭଳି ଭାବରେ ସେମାନେ ଭାବନ୍ତି। କିନ୍ତୁ ଯେତେବେଳେ ଏ କଥା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଶୁଣିଲେ, ସେ କହିଲେ ଇଏ ହେଉଛି ଦୁଇ ପଇସାର ସିଦ୍ଧି। ଦୁଇ ପଇସାର ସିଦ୍ଧି କ'ଣ ନା, ସେ ସମୟରେ ସେ ନଦୀ ପାର ହେବା ପାଇଁ ଡଙ୍ଗାରେ ଦୁଇ ପଇସା ଦେବାକୁ ପଡ଼ିଲେ ଜଣେ ପାର ହେଇଯିବ, ତେଣୁ ଜଣେ ଦୁଇ ପଇସା ଦେଲେ ସେ ନଦୀ ପାର ହେଇଯିବ, ତାହେଲେ ଏତେ କଷ୍ଟ କରିକି ଏତେ ସିଦ୍ଧି ପ୍ରାପ୍ତ ହେବାର ମୂଲ୍ୟ କ'ଣ। ତେଣୁ ଏ ଯୋଗ ସିଦ୍ଧି ଯେଉଁମାନେ ଯୋଗ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରସର ହେଉଛନ୍ତି, ତାଙ୍କର ଯେଉଁ ଯୋଗ ସିଦ୍ଧି ରହିଛି, ସିଦ୍ଧି କାମନା ରହିଛି, ତେଣୁ ସେମାନେ ମଧ୍ୟ ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି। ସେଥିପାଇଁ ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ, କେହି ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି। କିନ୍ତୁ ଜଣେ ଯଦି ଭଗବାନଙ୍କର ଭକ୍ତ ହେବେ, କୃଷ୍ଣ ଭକ୍ତ ନିଷ୍କାମ, ତାଙ୍କର କୌଣସି କାମନା ନାହିଁ ଭଗବାନଙ୍କର, କେବଳ କେମିତି ଆମେ ଭଗବାନଙ୍କର ସେବା କରିବା, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଭଗବାନଙ୍କର ଭକ୍ତଙ୍କର ଏକମାତ୍ର କାମନା ଏଇ ଯେଉଁ ମହାମନ୍ତ୍ର, ଇଏ ହେଉଛି ଭଗବାନଙ୍କୁ ପ୍ରାର୍ଥନା କରାଯାଉଛି, ରାଧାରାଣୀକୁ ପ୍ରାର୍ଥନା କରାଯାଉଛି, ହେ ରାଧାରାଣୀ ଆପଣ କୃପା କରନ୍ତୁ ଆମେ କେମିତି ଭଗବାନଙ୍କ ସେବାରେ ନିଯୁକ୍ତ ହେବା। କାରଣ ସେଇ ହେଉଛି ଆମର ପ୍ରକୃତ ଧର୍ମ। ଜୀବେର ସ୍ୱରୂପ ହେ କୃଷ୍ଣେର ନିତ୍ୟ ଦାସ। ଆମେ ଯଦି ଦେଖିବା ସବୁକିଛିର ଧର୍ମ ରହିଛି, ଯେମିତି ଉଦାହରଣ ସ୍ୱରୂପ ଚିନି, ଚିନିର ଧର୍ମ ହେଉଛି ମିଷ୍ଟତା, ଲୁଣ, ଲୁଣର ଧର୍ମ ହେଉଛି ଲବଣତା। ସେଭଳି ଭାବରେ ଯଦି ପଚାରିବ ଜୀବର ଧର୍ମ କ'ଣ, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଖାଲି ମନୁଷ୍ୟ ଅଛି ମାନେ ଯେ ଜୀବ ତା ନୁହଁ, 9 ଲକ୍ଷ ପ୍ରକାର ଜଳଜୀବ ରହିଛନ୍ତି, 20 ଲକ୍ଷ ପ୍ରକାର ସ୍ଥାବର ବା ଗଛଲତା ଇତ୍ୟାଦି ରହିଛନ୍ତି, 11 ଲକ୍ଷ ପ୍ରକାର କୃମି କୀଟପତଙ୍ଗ ସବୁ ରହିଛନ୍ତି, 10 ଲକ୍ଷ ପ୍ରକାର ପକ୍ଷୀ ରହିଛନ୍ତି, 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି ଏବଂ 4 ଲକ୍ଷ ପ୍ରକାର ମନୁଷ୍ୟ ରହିଛନ୍ତି। ଏ ଯେଉଁ 84 ଲକ୍ଷ ପ୍ରକାର ମନୁଷ୍ୟ, ଏମାନେ ଜୀବ, ଏମାନେ ସମସ୍ତେ ଜୀବ କ୍ୟାଟେଗୋରିରେ ଯାଉଛନ୍ତି, ଜୀବ ଶ୍ରେଣୀରେ ଯାଉଛନ୍ତି। ଏ ସମସ୍ତ ଜୀବଙ୍କର ଧର୍ମ ହେଉଛି କ'ଣ, ଜୀବେର ସ୍ୱରୂପ ହେ କୃଷ୍ଣେର ନିତ୍ୟ ଦାସ। ଆମର ପ୍ରକୃତ ଧର୍ମ ହେଉଛି ଆମେ ଭଗବାନଙ୍କର ଦାସ ବା ଭଗବାନଙ୍କର ସେବକ। କିନ୍ତୁ ଆମେ ଯଦି ଅନ୍ୟର ସେବା କରିବା, ଭଗବାନଙ୍କୁ ସେବା ନ କରି ଅନ୍ୟର ସେବା କରିବା, ତାହେଲେ ଆମେ କେବେ ଶାନ୍ତି ପ୍ରାପ୍ତ ହୋଇପାରିବା ନାହିଁ। ଆମେ ଯଦି ଭଗବାନଙ୍କର ସେବା କରିବା, ଯେମିତି ଉଦାହରଣ ସ୍ୱରୂପ ଯଥା ତରର ମୂଳ ନିଷେଚନୀନ ତୃପ୍ୟନ୍ତି ତତ୍ସ୍କନ୍ଧ ଭୁଜୋ ଶାଖା ପ୍ରାଣ ପହରାଚ୍ଛ ଯତେନ୍ଦ୍ରିୟାଣାମ ତଥେବା ସର୍ବାହରଣ ମଧ୍ୟ। ଭାଗବତ ଚତୁର୍ଥ ସ୍କନ୍ଧ 31 ଅଧ୍ୟାୟରେ ନାରଦ ମୁନି ଏ କଥା କହୁଛନ୍ତି ପ୍ରଚେତାମାନଙ୍କୁ, ଯେ ଯେମିତି ଗଛର ମୂଳରେ ଯଦି ଆମେ ପାଣି ଦେବା, ଯଥା ତରର ମୂଳ ନିଷେଚନୀନ, ତାହେଲେ ତୃପ୍ୟନ୍ତି ତତ୍ସ୍କନ୍ଧ ଭୁଜୋ ଶାଖା, ସେଇ ଗଛର ଯେଉଁ ଶାଖା ଅଛି ବା ଡାଳ ଅଛି, ପତ୍ର ଅଛି, ଫୁଲ ଅଛି, ଫଳ ଅଛି, ଯାହା ସବୁ ଅଛି ସବୁକିଛି ପ୍ରାଣୀ ପାଣି ପାଇଯିବେ। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆସିବ ଯେ ଗଛର ମୂଳରେ ପାଣି ଦେଇକିରି ମଧ୍ୟ କେତେ ଜଣ ଆମେ ଦେଖିବା ତୁଳସୀ ଗଛରେ ଯେଉଁ ପାଣି ଦେଉଛନ୍ତି, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତି, ପୁଣି କୂପରେ ମଧ୍ୟ ପାଣି ଦିଅନ୍ତି। ତେଣୁ ନାରଦ ମୁନି ସେ କଥା ଚିନ୍ତା କରୁଛନ୍ତି, ଜଣେ ପ୍ରଶ୍ନ ପଚାରିବେ ଆମେ ଗଛର ମୂଳରେ ପାଣି ଦେଲେ ଗଛ ପାଇଯାଉଛି, ସବୁକିଛି ପାଇଯାଇଛି ପାଣି, କିନ୍ତୁ ଗଛର ଡାଳରେ ପାଣି ଦେଲେ କ'ଣ ଅସୁବିଧା, ବା ପତ୍ରରେ ପାଣି ଦେଲେ କ'ଣ ଅସୁବିଧା, ତେଣୁ ଏତେ କୌଣସି ଅସୁବିଧା ନାହିଁ, ତାଙ୍କର ଗଛରେ କିଛି ଅସୁବିଧା ହେବନି। ସେଥିପାଇଁ ସେ ଆଉ ଗୋଟେ ଉଦାହରଣ ଦେଲେ, କ'ଣ ସେଇଟା, ନା ପ୍ରାଣ ପହରାଚ୍ଛ ଯତେନ୍ଦ୍ରିୟାଣାମ ତଥେବା ସର୍ବାହରଣ ମଧ୍ୟ ତେଜ୍ୟା। ଯେମିତି ଆମେ ଖାଦ୍ୟ ଖାଉଛେ, ଆ ପରେ ଆମର ବୈକୁଣ୍ଠ ପ୍ରଭୁ ବହୁତ ସୁନ୍ଦର ପ୍ରସାଦ ବ୍ୟବସ୍ଥା କରିଛନ୍ତି, ଆମେ ପ୍ରସାଦ ପାଇବା, ପ୍ରସାଦ ପାଇଲା ବେଳେ ଏ କଥାରେ ଚିନ୍ତା କରିବା, ଯଥା ପ୍ରାଣ ପହରାଚ୍ଛ ଯତେନ୍ଦ୍ରିୟାଣାମ, ଆମର ଇନ୍ଦ୍ରିୟମାନଙ୍କ ଭିତରେ ଯେଉଁ ରହିଛି ଆମର କ'ଣ, ଆମର ଯେଉଁ ଷ୍ଟୋମାକ୍ ରହିଛି ବା ଆମର ଯେଉଁ ଯେଉଁଠି ଇଏ ହେଉଛି ହଜମ ହେଉଛି ସବୁ କାର୍ଯ୍ୟ ଖାଦ୍ୟ, ଆମେ ଯେଉଁ ଖାଦ୍ୟ ଦେଉଛେ ପାଟି ମାଧ୍ୟମରେ ସେ ଷ୍ଟୋମାକ୍କୁ ଯାଉଛି, ପାକସ୍ଥଳୀକୁ ଯାଉଛି, ସେ ପାକସ୍ଥଳୀରେ ସବୁକିଛି ହଜମ ହେଇକିରି ଆମର ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସେ ଖାଦ୍ୟ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଆମେ ଯଦି କିଛି ଖାଦ୍ୟ ଆମ ଆଖିରେ ରଖିବା, ତାହେଲେ ଆମ ଆଖିଟି ରହିବ, ଆମ ଆଖିଟି ନଷ୍ଟ ହେଇଯିବ। ସେଥିପାଇଁ ନାରଦ ମୁନି କହିଲେ ପ୍ରାଣ ପହରାଚ୍ଛ ଯତେନ୍ଦ୍ରିୟାଣ ତଥିବା ସର୍ବାହରଣ ଅଚ୍ୟୁତ ଯା। ତେଣୁ ସେହିଭଳି ଭାବରେ ଅଚ୍ୟୁତ ଭଗବାନଙ୍କର ଯଦି ଆରାଧନା କରିବା, ତାହେଲେ ସମସ୍ତ କିଛି ଆରାଧିତ ହେଇଯିବ, ସବୁକିଛି ପୂର୍ଣ୍ଣ ହେଇଯିବ। ତେଣୁ ଏ ଆମେ ମହାମନ୍ତ୍ର ମାଧ୍ୟମରେ ରାଧାରାଣୀଙ୍କୁ ପ୍ରାର୍ଥନା କରୁଛେ ଆମକୁ ସେହି ଭଗବାନଙ୍କ ସେବାରେ ନିଯୁକ୍ତ କରନ୍ତୁ। ତେଣୁ ଭକ୍ତର କୌଣସି କାମନା ନଥାଏ, ଯେହେତୁ ଭକ୍ତର କୌଣସି କାମନା ନଥାଏ ସେଥିପାଇଁ ସେ ଶାନ୍ତ, ଭକ୍ତି ମୁକ୍ତି ସିଦ୍ଧିକାମୀ ସକାଳେ ଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ସେଥିପାଇଁ ଏଠି କୁହାଯାଉଛି ସ ବାସୁଦେବାନୁଚରମ ପ୍ରଶାନ୍ତମ, ସେ ପ୍ରଶାନ୍ତ, ତେଣୁ ସେହି ପ୍ରକୃତ ସୁଖୀ, ସେହି ପ୍ରକୃତ ଆନନ୍ଦରେ ରହିଛନ୍ତି, ଆନନ୍ଦାମୃତି ବର୍ଦ୍ଧନମ, ତାଙ୍କର ଆନନ୍ଦ ସବୁବେଳେ ବଢି ବଢିକା ଚାଲିଛି, ଭଗବତ ଚିନ୍ତନରେ ସେ ଚିନ୍ତା କରୁଛନ୍ତି, ଭଗବାନଙ୍କ ଚିନ୍ତାରେ ନିମଗ୍ନ ରହିଛନ୍ତି, ତେଣୁ ତାଙ୍କର ଆନନ୍ଦ ବଢି ବଢିକା ଯାଉଛି ସବୁବେଳେ। ତେଣୁ ଏହିଭଳି ଭାବରେ ଉଦ୍ଧବକୁ ଦେଖୁଛନ୍ତି, ବୃନ୍ଦାବନରେ ଦର୍ଶନ କରୁଛନ୍ତି, କିଏ ମା ବିଦୁର ଦେଖୁଛନ୍ତି କ'ଣ, ନା ସବାସୁଦେବ ଅନୁଚରମ ପ୍ରଶାନ୍ତମ, ତାଙ୍କର ଆଉ ଗୋଟେ ସବୁ ଗୁଣ ସବୁ ରହିଛି କ'ଣ, ନା ସେ ବୃହସ୍ପତି ପ୍ରାକ୍ ତନୟମ କଥିତମ, ସେ ପ୍ରସିଦ୍ଧ ଉଦ୍ଧବ ପ୍ରସିଦ୍ଧ କହୁଥାଇଁ, ନା ବୃହସ୍ପତି ପ୍ରାକ୍ ତନୟମ, ବୃହସ୍ପତି ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି, ଯିଏକି ଦେବତାମାନଙ୍କର ଗୁରୁ। ଭଗବତ ଗୀତା ଦଶ ମଧ୍ୟରେ ଭଗବାନ କହୁଛନ୍ତି ଯେ ଗୁରୁଦାସାଂ ଚମାମୁଖ୍ୟମ ବିଧିପାତ ବୃହସ୍ପତି, ବୃହସ୍ପତି ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି, ଭଗବତ ଗୀତା ଦଶ ମଧ୍ୟରେ ବର୍ଣ୍ଣନା କରାଯାଇଛି। ତେଣୁ ବୃହସ୍ପତି ଯେମିତି ଦେବତାମାନଙ୍କର ଗୁରୁ, সেই বৃহস্পতিঙ্কর শিষ্য হচ্ছেন প্রাক তনয় তনয় হচ্ছেন পুত্র শিষ্য মতো পুত্র বলে কুযায় এবং শিষ্য তো শিষ্য শিষ্য কুযায় দ্বিজ জনে যেত গুরুকর শরণে যাচ্ছেন তাঁর দ্বিজ বলে কুযাচ্ছে কিন্তু না সে প্রথমে তাঁর পিতা মাতা জন্মগ্রহণ করছেন তাকে শক্র জন্ম বলে কুযাচ্ছে কিন্তু তাপরে যেতে জন গুরুগ্রহণ করছেন সেত দ্বিতীয় জন্ম হচ্ছে তেমন সে গুরুকর সে পুত্র দ্বিতীয় জন্ম সে প্রাপ্ত হলে সাবিত্র জন্ম বলে কুযাচ্ছে গুরুগ্রহণ কলে সংস্কার জন জন্ম হচ্ছে জন্ম না যাতে শূদ্র জন যেতে জন্ম হচ্ছে সে শূদ্র স্তরে অছি কিন্তু জন যেত সংস্কার প্রাপ্ত হচ্ছেন সংস্কার ভাবে দ্বিজ তা দ্বিজ বলে কুযাচ্ছে জন অন্তত পক্ষে দ্বিজ স্তরক আসলে জন বেদ অধ্যয়ন করা যোগ্য হবে তেমন যেত বেদ অধ্যয়ন করছেন তা কুযাচ্ছে বিব্র বেদ পাঠাত ভাবে বিব্র তেমন বেদ অধ্যয়ন করে বেদর তিনোটি তত্ত্ব রোচান বেদ তত্ত্ব জ্ঞান অধ্যয়ন ব্রহ্মেতি পরমাত্মা ভগবান শব্দতে বেদরে তিনোটি তত্ত্ব রয়েছেন সি হচ্ছেন কে কে ব্রহ্ম পরমাত্মা এবং ভগবান তেমন জনে যেত বেদ অধ্যয়ন করছেন অন্তত পক্ষে যদি সে ব্রহ্মকে জাঁলে তাহলে তা ব্রাহ্মণ পদবাচ্য হবে সে যে পরমাত্মা জাঁলে তা সে যোগী পদবাচ্য হবে যে ভগবান জাঁলে সে ভক্ত পদবাচ্য হবে তেমনি কুযাই মুক্তানাম সিদ্ধানাম নারায়ণ পরায়ণ সুদুর্লভ প্রশান্ত আত্মা কোটিস্বপি মহামুনি ভাগবত ষষ্ঠ স্কন্ধরে পরীক্ষিত মহারাজ কৌশল যে মুক্তানাম যে মুক্তিপ্রাপ্ত হচ্ছেন জ্ঞান মার্গের অগ্রসর হলে কোটি জ্ঞানী মধ্যে একজন মুক্ত কোটি কোটি জ্ঞানী মধ্যে জনে গত মুক্ত হয়ে পড়ে কিন্তু তাঁর মধ্যে আহ ঊর্ধ্বরে কি না সিদ্ধানাম আমি যে যোগ সিদ্ধি কথা কৌলে অষ্টাঙ্গ যোগী রয়েছেন যোগ সিদ্ধি প্রাপ্ত হচ্ছেন সে তাঁর আহ উন্নত স্তরের অনেক মুক্তানাম সিদ্ধানাম কিন্তু তাঁর ঊর্ধ্বরে রয়েছেন কি না নারায়ণ পরায়ণ যে ভগবান ভক্ত নারায়ণ ভক্ত যে সে সুদুর্লভ প্রশান্ত সেটি মধ্যে কুযাই প্রশান্ত আত্মা আপনি প্রশান্ত হয়ে পারবে না এবং সেইভাবে ভাবে প্রশান্ত আত্মা স মহাত্মা সুদুর্লভ সে বহু দুর্লভ মুক্তানাম সিদ্ধানাম নারায়ণ পরায়ণ সুদুর্লভ প্রশান্ত আত্মা কোটি স্বপি মা মুনি কোটি কোটি লোক ভিতরে গোটিয়ে লোক মিলবা বহু কষ্ট সেইভাবে জন প্রশান্ত স্তরের তেমন এই যে বৃহস্পতি সে দেবতা মানকর গুরু এবং উদ্ধব মধ্যে তাঁর শিষ্য শিষ্য বৃহস্পতি সাক্ষাৎ ভাগবত দশম স্কন্ধ ছয়াশ অধ্যায় মধ্যে বর্ণনা করা যাইছে উদ্ধবঙ্কর গুণ সব রয়েছে উদ্ধবঙ্ক বিষয়ে বর্ণনা করা যাই সব তেমন এটি কুযাচ্ছে যে বৃহস্পতি প্রাক তনয়ং প্রতীতম সে প্রসিদ্ধ বৃহস্পতিঙ্কর শিষ্য হিসাবে সে প্রসিদ্ধ বৃহস্পতিঙ্কর শিষ্য তেমন সে তাঁর বিষয়ে আমি আর গোটি কথা কহা উদ্ধবঙ্ক বিষয়ে যে উদ্ধবঙ্ক বিষয়ে ভাগবত একাশ স্কন্ধে ভগবান স্বয়ং কৌশল উদ্ধবঙ্কর প্রসিদ্ধি কথা রয়েছে তো উদ্ধবঙ্কর এই প্রসিদ্ধি রয়েছে যে ভগবান নিজে কৌশল ভগবান সে কেতে প্রিয় আপন মানে দেখবে ভগবত গীতার বহু স্থানের অর্জুন কু ভগবান কৌশল তুমি মোট অত্যন্ত প্রিয় ভক্তোসিমে সপাচতি তুমি প্রিয় অসিমে তুমি মোট বহু প্রিয় অনেক স্থানের কিন্তু ভগবত গীতার কিন্তু ভাগবত উদ্ধব ভগবান কৌশল ভাগবত একাশ স্কন্ধ চৌদ অধ্যায়ে কৌশল ন তথা মে প্রিয়তম আত্মযোনি ন শঙ্কর ন সংকর্ষণ ন শ্রী নৈবাত্মা চথা ভগবান চৌদ অধ্যায়ে ভগবান উদ্ধব কৌশল হে উদ্ধব ন তথা মে প্রিয়তম মোর এত কি প্রিয় নুহতি কি কি না আত্মযোনি আত্মজনী হচ্ছেন ব্রহ্মা ব্রহ্মা ভগবান গর্ভদক্ষ বিষ্ণুকর নারী পদ্মী জাত হয়েছেন তেমন সে তাঁর পুত্র আত্মজনী বলে কুযাচ্ছে তাঁর আহরি উন্নত স্তরে রয়েছেন কি না শঙ্কর শিবজী শিবজী ভগবানকর গুণ অবতার ভগবান যেত গুণকে আশ্রয় করে আসতে ତମ ଗୁଣର ଆଶ୍ରୟ କରି ଆସନ୍ତି, ସେତେବେଳେ ସେ ଶିବଜୀ ବୋଲି ତାଙ୍କ ସେ ଶିବରେ ପରିଣତ ହୁଅନ୍ତି। କ୍ଷୀରଂ ଯଥା ଦଧି ବିକାରଂ ବିଶେଷ ଯୋଗାତ୍ ସଞ୍ଜାୟତେ ନୈ ତଥା ଭୂତବସ୍ତି ହେତୁ ଜଶମ୍ଭୁତାମପି ତସ୍ୟ ସମୁପେତି କାର୍ଯ୍ୟାତ୍ ଗୋବିନ୍ଦ ମହାତ୍ ପୁରୁଷଂ ତମଂ ଭଜାମି। ବ୍ରହ୍ମା ତାଙ୍କ ବ୍ରହ୍ମଶଙ୍କର କହୁଛନ୍ତି, ଶିବଜୀ ହେଉଛନ୍ତି କିଏ ନା, ଯେମିତି କ୍ଷୀରରେ ଦହି ବା ଅମ୍ଳ ପକାଇଲେ ସେଇଟା ଦହିରେ ପରିଣତ ହୋଇଯାଉଛି, ସେଭଳି ଭାବରେ ଭଗବାନ ବିଷ୍ଣୁ ଯେତେବେଳେ ତମ ଗୁଣକୁ ଆଶ୍ରୟ କରି ଆସନ୍ତି ସେ ଶିବଜୀରେ ପରିଣତ ହୁଅନ୍ତି। ତେଣୁ ଶିବଜୀଙ୍କ ଭିତରେ ବିଷ୍ଣୁଙ୍କ ଭିତରେ ତଫାତ୍ କିଛି ନାହିଁ, ତଥାପି ଭଗବାନ କହୁଛନ୍ତି ଯେ ନ ଶଙ୍କର, ଶଙ୍କର ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି। ପୁଣି କହୁଛନ୍ତି ନ ସଂକର୍ଷଣ, ସଂକର୍ଷଣ ଯିଏକି ଚତୁର୍ଭୁଜ ଭଗବାନର ଚାରୋଟି ବିସ୍ତାର ରହିଛି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ, ଏ ଚାରୋଟି ବିଭ ଚତୁର୍ଭୁଜ ବୋଲି କୁହାଯାଉଛି ଭଗବାନଙ୍କର, ଏ ଚାରୋଟି ବିସ୍ତାର ଭଗବାନଙ୍କର। ତେଣୁ ଭଗବାନ କହୁଛନ୍ତି ସଂକର୍ଷଣ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି, ଏବଂ ନ ଶ୍ରୀ ଲକ୍ଷ୍ମୀ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି। ତ ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ନୈବ ଆତ୍ମା, ମୋର ନିଜର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ ଯଥା ଭଗବାନ। ହେ ଉଦ୍ଧବ, ତମେ ମୋର ଯେତେ ପ୍ରିୟ ଆଉ କେହି ମୋର ଏତେ ପ୍ରିୟ ନୁହନ୍ତି। ତେଣୁ ଉଦ୍ଧବଙ୍କର ଇଏ ହେଉଛି ପ୍ରସିଦ୍ଧି ରହିଛି। ଉଦ୍ଧବ ଭାଗବତ ବର୍ଣ୍ଣନା କରାଯାଇଛି ଏକାଶ 46 ଯେ ସିଏ ହେଉଛନ୍ତି ବିଶ୍ରୀନାମ ପ୍ରବରମ ମନ୍ତ୍ରୀ, ବିଷ୍ଣୁ ବଂଶରେ ଯେଉଁ ମନ୍ତ୍ରୀମାନେ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଉଦ୍ଧବ, ବିଷ୍ଣୁନାମ ପ୍ରବରମ ମନ୍ତ୍ରୀ। ଏବଂ କୃଷ୍ଣଶ୍ଚ ଦୈତ ସଖା, କୃଷ୍ଣଙ୍କର ସେ ହେଉଛନ୍ତି ଅତ୍ୟନ୍ତ ପ୍ରିୟ ସଖା। ପୁଣି କ'ଣ ତାଙ୍କର ବିଶେଷଣ ନା, ସିଏ ହେଉଛନ୍ତି ବିଷ୍ଣୁନାମ ପ୍ରବର ମନ୍ତ୍ରୀ, କୃଷ୍ଣଶ୍ଚ ଦୈତ ସଖା, ଶିଷ୍ୟ ବୃହସ୍ପତି ସାକ୍ଷାତ, ସିଏ ବୃହସ୍ପତିଙ୍କର ଶିଷ୍ୟ। ଏବଂ ଉଦ୍ଧବ ବୃତ୍ତି ବୁଦ୍ଧି ସତମ, ଉଦ୍ଧବଙ୍କର ବୁଦ୍ଧି ହେଉଛି ଶ୍ରେଷ୍ଠ ବୁଦ୍ଧି। ତେଣୁ ଭଗବାନ ନିଜେ ଉଦ୍ଧବଙ୍କ ପାଇଁ ଯାଇ ପଚାରନ୍ତି, ସବୁ ତାଙ୍କ ସହିତ ଆଲୋଚନା କରନ୍ତି, ତାଙ୍କ ସହିତ ପରାମର୍ଶ କରନ୍ତି। ଥରେ ଯେତେବେଳେ ଦ୍ୱାରକାରେ ତାଙ୍କର ଚାଲିଛି ସିଂହାସନ ଯେଉଁ କେଉଁଠି ସୁଧର୍ମା ସଭାରେ ସବୁ ବିଭିନ୍ନ ପ୍ରକାର ଆଲୋଚନା ହେଉଛି, ସେହି ସମୟରେ ଏପଟୁ ଆସିଲା 20,100 ରାଜା ବନ୍ଦୀ ହୋଇଛନ୍ତି, କିଏ ନା ଜରାସନ୍ଧ ବନ୍ଦୀ କରିଛନ୍ତି, 20,100 ରାଜାଙ୍କୁ ବନ୍ଦୀ କରିଛନ୍ତି ସେ, ଏବଂ ସେ ତାଙ୍କୁ କ'ଣ କରିବେ, ତାଙ୍କୁ ହତ୍ୟା କରିବେ। ହତ୍ୟା କଲେ କାହିଁକି ହତ୍ୟା କରିବେ ନା, ସେ ହତ୍ୟା କରିକି ତାଙ୍କୁ ବଳି ଦେଇକିରି ତାଙ୍କୁ ସେ ପ୍ରାପ୍ତ ଶକ୍ତି ପ୍ରାପ୍ତ ହେବେ, ଯାହାଫଳରେ ସେ ସମଗ୍ର ପୃଥିବୀର ସମ୍ରାଟ ହେବେ, ପୃଥିବୀ ନ ତ ସମଗ୍ର ବିଶ୍ୱର ସେ ସମ୍ରାଟ ହେବେ। ତେଣୁ ସେମାନେ ଜଣେ ଦୂତଙ୍କୁ ପଠାଇଛନ୍ତି, ସେମାନେ ଆସି ଦ୍ୱାରକାରେ ଭଗବାନ କୃଷ୍ଣ କହୁଛନ୍ତି ଯେ ଏଇଭଳି ଭାବରେ 20,100 ରାଜାଙ୍କର ଜୀବନ ବର୍ତ୍ତମାନ ସଙ୍କଟ ପରିସ୍ଥିତି ରହିଛି, ଆପଣ ଯାଇ ତାଙ୍କୁ ଉଦ୍ଧାର କରନ୍ତୁ। ଏବଂ ସେହି ସମୟରେ ଏପଟୁ ଆସିଲା ପାଣ୍ଡବମାନେ, ସେମାନେ ବର୍ତ୍ତମାନ ଇନ୍ଦ୍ରପ୍ରସ୍ଥରେ ରହିଛନ୍ତି, ଏବଂ ପାଣ୍ଡବମାନେ ଖବର ପଠାଇଛନ୍ତି ଭଗବାନ କୃଷ୍ଣଙ୍କ ପାଖକୁ ଯେ ଭଗବାନ ରାଜା ଯୁଧିଷ୍ଠିର ମହାରାଜ ଚାହୁଁଛନ୍ତି ରାଜସ୍ୱ ଯଜ୍ଞ କରିବେ, ରାଜସ୍ୱ ଯଜ୍ଞ କରିବେ, ତେଣୁ ସେ କୃଷ୍ଣଙ୍କୁ ନିମନ୍ତ୍ରଣ କରୁଛନ୍ତି ଯିବା ପାଇଁ। ତେଣୁ ଏକ ସମୟରେ 2 ଯାକ ଦୂତ ଆସି ପହଞ୍ଚିକି ଖବର ଦେଲେ, ତେଣୁ ଭଗବାନ କ'ଣ କରିବେ, ଆଗ ସେଠିକି ଯିବେ ଜରାସନ୍ଧ, କିଏ ମଗଧର ଅଛନ୍ତି ସେଠିକି ଯିବେ ନା ଏପଟେ ଇନ୍ଦ୍ରପ୍ରସ୍ଥ ଯିବେ, ଦ୍ୱାରକାରେ ଭଗବାନ ଚିନ୍ତା କରୁଛନ୍ତି। ଭଗବାନ ଔଷଧ ସବୁକିଛି ଜାଣନ୍ତି, ସେ ସବୁକିଛି କରିପାରିବେ, କିନ୍ତୁ ତଥାପି ସେ ଉଦ୍ଧବଙ୍କଠାରେ ପରାମର୍ଶ କରୁଛନ୍ତି, ଉଦ୍ଧବଙ୍କୁ କହୁଛନ୍ତି ଉଦ୍ଧବ ବର୍ତ୍ତମାନ କ'ଣ କରାଯିବ, ଏପଟେ 20,100 ରାଜାଙ୍କର ଜୀବନ ସଙ୍କଟପୂର୍ଣ୍ଣ, ସେପଟେ ରାଜା ଯୁଧିଷ୍ଠିର ମହାରାଜ ଯାହାଙ୍କୁ ସେ ବଡ଼ ଭାଇ ବୋଲି ସମ୍ମାନ ପ୍ରଦର୍ଶନ କରନ୍ତି, ତାଙ୍କର ପିଇସୀଙ୍କର ପୁଅ ଭାଇ ସେ ବଡ଼ ଭାଇ, ତେଣୁ ସେ କହୁଛନ୍ତି ମୁଁ କେଉଁଠିକି ଯିବାଟା ଠିକ୍ ହେବ। ତେଣୁ ଉଦ୍ଧବ ଜାଣନ୍ତି ପ୍ରକୃତ ତାଙ୍କର ସ୍ଥିତି, ଭଗବାନ ସବୁକିଛି ଜାଣନ୍ତି, କିନ୍ତୁ ତଥାପି ଭକ୍ତମାନଙ୍କୁ ଦଶ ପ୍ରଦାନ କରିବା ପାଇଁ ସେ ଏସବୁ ବ୍ୟବସ୍ଥା କରିଛନ୍ତି। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ 1 ଅଧ୍ୟାୟରେ କହୁଛନ୍ତି ତସ୍ମାତ୍ ଉତ୍ତିଷ୍ଠ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁଭ୍ୟଙ୍କ ରାଜ୍ୟ ସମୃଦ୍ଧମ ମୟେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ଶବ୍ଦ ସାହାଯ୍ୟ। ଯୁଧିଷ୍ଠିର ଅର୍ଜୁନ ଯୁଦ୍ଧ କରିବେନି ବୋଲି କହୁଥିଲେ ତ ଭଗବାନ ଦେଖାଇଦେଲେ ତାଙ୍କର ବିଶ୍ୱରୂପରେ, ଦେଖ ତମେ ଯାହାକୁ ଯୁଦ୍ଧ କରିବେନି ବୋଲି କହୁଛ, ତମେ ଯୁଦ୍ଧ ନକଲେ ମଧ୍ୟ ଏମାନେ ସବୁ ମୃତ୍ୟୁବରଣ କରିସାରିଛନ୍ତି, ତେଣୁକରି ତସ୍ମାତ୍ ଉତ୍ତିଷ୍ଠ, ତେଣୁ ତମେ ବର୍ତ୍ତମାନ
ଅର୍ଜୁନଙ୍କର ଏତେ ଶକ୍ତିହୀନ ହେଇଯାଇଥିଲା ଯେ ଠିଆ ହେବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା, ଆଉ ଯୁଦ୍ଧ କରିବା କଥା ଛାଡ଼ନ୍ତି। ତେଣୁ ଭଗବତ ଗୀତା ପ୍ରଥମ ଅଧ୍ୟାୟ ଅନ୍ତିମ ସମୟରେ କହିଲି ରଥ ଉପସ୍ଥ ଉପାଭିଷେକ, ସେ ରଥ ଉପରେ ଆଉ ଠିଆ ହେଇକି ରହିପାରିଲେଣି, ବସିଗଲେ ସେଇଠି। ତେଣୁ ଭଗବାନଙ୍କ ସହିତ ତମେ ଉତ୍ତିଷ୍ଟ, ତସ୍ମାତ୍ ଉତ୍ତିଷ୍ଟ ଯଶୋଲ ବଶ୍ୟ, ତମେ ଯଶ ପ୍ରାପ୍ତ ହୁଅ, ଜିତ୍ୱା ଶତ୍ରୁ ଭୃଙ୍କ ରାଜ୍ୟ, ଏ ଶତ୍ରୁମାନଙ୍କୁ ତମେ ଜିତିଯାଅ ଏବଂ ଏ ସମଗ୍ର ବିଶ୍ୱର ତମେ ରାଜା ହୁଅ, ଭୃଙ୍କ ସମୃଦ୍ଧ ମୟବେତା ନିହତା ପୂର୍ବ ମେ, ମୁଁ ଆଗରୁ ସମସ୍ତଙ୍କୁ ମାରିସାରିଛି, ତମେ କେବଳ ନିମିତ୍ତ ମାତ୍ର ହୁଅ ସଭ୍ୟ, ତମେ କେବଳ ନିମିତ୍ତ ହୁଅ। ତେଣୁ ଉଦ୍ଧବ ଜାଣନ୍ତି ତାଙ୍କର ସ୍ଥିତି, ତେଣୁ ସିଏ ତଥାପି ଭଗବାନଙ୍କୁ ପରାମର୍ଶ ଦେଉଛନ୍ତି, ସେ କହୁଛନ୍ତି ଆପଣ ବର୍ତ୍ତମାନ ପ୍ରଥମେ ଇନ୍ଦ୍ରପ୍ରସ୍ଥ ଯାଆନ୍ତୁ, ଇନ୍ଦ୍ରପ୍ରସ୍ଥରେ ଆପଣ ଭୀମଙ୍କୁ ଏବଂ ଅର୍ଜୁନଙ୍କୁ ନେଇକରି ଆପଣ ଯିବେ, ମଗଧ ଯିବେ, ସେଇଠି ଆପଣ ଛଦ୍ମବେଶରେ ଯିବେ ଏବଂ ସେଇଠି ଜରାସନ୍ଧ ଯୁଦ୍ଧ କରିକିରି ସେଇଠି ତାଙ୍କୁ ଦ୍ୱନ୍ଦ୍ୱ ଯୁଦ୍ଧରେ ତାଙ୍କୁ ଇଏ କରିହେବ, କିନ୍ତୁ ଅନ୍ୟ କୌଣସି ଉପରେ ଜରାସନ୍ଧକୁ ହତ୍ୟା କରିହେବ ନାହିଁ। ଜରାସନ୍ଧ 17 ବାର ଆକ୍ରମଣ କରିଥିଲା ମଥୁରାରେ, ଭଗବାନ କୃଷ୍ଣ ଥିଲାବେଳେ 17 ଥର ଯାକ ପରାସ୍ତ ହେଇଛନ୍ତି, କିନ୍ତୁ 18 ଥର ଯେତେବେଳେ 18ତମ ଥର ଯେତେବେଳେ ସେ ଆସିଛନ୍ତି, 23 ଅକ୍ଷୋଣୀ ସ୍ଥାନ ନେଇକି ପ୍ରତିଥର ସେ ଆସନ୍ତି, ତେଣୁ 18ତମ ଥର ଯେତେବେଳେ ଆସିଛନ୍ତି ସେତେବେଳେ ଭଗବାନ ପଳାୟନ କରିଯାଇଛନ୍ତି, କ'ଣ ଯୁଦ୍ଧରୁ ପଳାୟନ କରିଛନ୍ତି, ତେଣୁ ଭଗବାନଙ୍କର ଗୋଟେ ନାମ ଅଛି ରଣଚୋର। ତେଣୁ ଭଗବାନ ଉଦ୍ଧବ କହିଲେ ଆପଣ ଭୀମ ଏବଂ ଅର୍ଜୁନଙ୍କୁ ନେଇକରି ଆପଣ ଯାଆନ୍ତୁ, ମଗଧକୁ ଯାଆନ୍ତୁ ଏବଂ ସେଇଠି ତାଙ୍କ ସହିତ ଜରାସଂଶ ଦ୍ୱନ୍ଦ୍ୱ ଯୁଦ୍ଧ କରନ୍ତୁ ଏବଂ ସେ ଯୁଦ୍ଧରେ ହତ୍ୟା ହେଲେ ସେ 20,100 ଯେଉଁ ରାଜା ବନ୍ଦୀ ହେଇକି ଅଛନ୍ତି ସେମାନେ ମଧ୍ୟ ମୁକ୍ତ ହେବେ ଏବଂ ତାପରେ ଆପଣ ରାଜସ୍ୱ ଯଜ୍ଞ କରିବେ। ରାଜସ୍ୱ ଯଜ୍ଞ କରିବା ପାଇଁ ସମସ୍ତଙ୍କୁ ନିଜର ଅଧୀନ ରଖିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ଉପଦେଶ ଉଦ୍ଧବ ଦେଇଛନ୍ତି ଭଗବାନ କୃଷ୍ଣ। ତେଣୁ ଭଗବାନ ଏବଂ ଉଦ୍ଧବଙ୍କର ଏଇଭଳି ଭାବରେ ଅତ୍ୟନ୍ତ ପ୍ରିୟ ସମ୍ବନ୍ଧ ରହିଛି, ଅନେକ ଆମର ପରେ ସବୁ ବର୍ଣ୍ଣନା କରାଯିବ। ଏଇଭଳି ଭାବରେ ଉଦ୍ଧବଙ୍କର ବିଷୟରେ ବର୍ଣ୍ଣନା କରାଯାଉଛି, ସ୍ୱବାସୁଦେବ ଅନୁଚରଂ ପ୍ରଶାନ୍ତଂ ବୃହସ୍ପତେ ପ୍ରାପ୍ତ ନୟଂ ପ୍ରତିତମ ଆଲିଙ୍ଗ ଗାଢ଼ ପ୍ରଣୟନ ଭଦ୍ରଂ ସ୍ୱାନାମ ଅପୃଚ୍ଛତ ଭଗବତ ପ୍ରଜାନ। ଆଲିଙ୍ଗ ଗାଢ଼ ପ୍ରଣୟନ ଭଦ୍ର, ପ୍ରଣୟ ଶବ୍ଦ ରହିଛି, ବ୍ୟାଖ୍ୟା କଲେ ବହୁତ ସମୟ ଲାଗିବ, ତେଣୁ ମୁଁ ଆଉ କହୁନି, କାରଣ 1:30 ହେଇଗଲାଣି। ତେଣୁ ଏ ପ୍ରଣୟ ଶବ୍ଦ ହେଉଛି ଆମେ ଚିନ୍ତା କରିପାରିବାନି କେଉଁ ସ୍ତର, ପ୍ରେମର ଉପର ସ୍ତର ହେଉଛି ପ୍ରଣୟ, ରାଧା କୃଷ୍ଣ ପ୍ରଣୟ ବିକୃତି ଲହାଦିନ ଶକ୍ତିର ସ୍ମାର, ରାଧା ଚୈତନ୍ୟ ମହାପ୍ରଭୁ ଆସୁଛନ୍ତି, ସେ ରାଧାକୃଷ୍ଣଙ୍କର ପ୍ରଣୟର ବିକୃତି ରୂପ ନେଇକି ଆସୁଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ। ତେଣୁ ସେଇ ପ୍ରଣୟରେ ସହିତ ବିଦୁର ଉଦ୍ଧବଙ୍କୁ ଆଲିଙ୍ଗନ କରୁଛନ୍ତି, ବିଦୁର ହେଉଛନ୍ତି ତାଙ୍କର ପିତା ବୟସରେ ହେବେ, ପିତା ବୟସରେ ହେବେ, ତେଣୁ ସେ ତାଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ ଉଦ୍ଧବ ତାଙ୍କୁ ପ୍ରଣାମ କରୁଛନ୍ତି ଏବଂ ଏହିଭଳି ଭାବରେ ଆଲିଙ୍ଗ ଗାଢ଼ ପ୍ରଣୟନ ଭଦ୍ରଂ ସ୍ୱାନାମ ଅପୃଚ୍ଛତ ଭଗବତ ପ୍ରଜାନାମ, ତେଣୁ ସେ ଯାହା ଶୁଣିଥିଲେ ଆଗରୁ ଯେ କୌରବମାନେ ହତ ହେଇଛନ୍ତି, ଯାଦବମାନେ ଧ୍ୱଂସ ହେଇଯାଇଛନ୍ତି ଯାଦବମାନେ, ତେଣୁ ଏ ବିଷୟରେ ତାଙ୍କୁ ପଚାରିବେ, ପ୍ରଶ୍ନ ସବୁ ପଚାରିବେ। ତେଣୁ ଏଠି ବହୁତ କାହିଁକି ନା ଯେତେବେଳେ ପ୍ରଣୟୀ ଭକ୍ତମାନେ ଇଏ ସଙ୍ଗଲାଭ କରନ୍ତି ସଙ୍ଗ ହୁଅନ୍ତି ସେତେବେଳେ ତାଙ୍କର ଆମର ବର୍ଣ୍ଣନା କରାଯାଇଛି, ମଚିତ ମତ୍କତ ପାଣା ବୋଧୟନ୍ତ କଥା ପରସ୍ପରମ କଥାୟନ୍ତ ନିତ୍ୟମ ଦୁଷ୍ୟନ୍ତି ଚ ରମନ୍ତି ଚ, ଯେତେବେଳେ ଭଗବତ ଗୀତା ରସମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗୋଟିଏ କଥା କହିକି ମୁଁ ଶିଶୁ କଥା ଶେଷ କରିବି, ଭଗବତ ଗୀତା 9 ଅଧ୍ୟାୟରେ 10 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମଚିତ ମତ୍କତ ପ୍ରାଣା ବୋଧୟନ୍ତ ପରସ୍ପରମ କଥାୟନ୍ତ ନିତ୍ୟମ ଦୁଷ୍ୟନ୍ତି ଚ ରମନ୍ତି ଚ। ଯେତେବେଳେ ଉଦ୍ଧବ କେଉଁ ସ୍ତରର ଭକ୍ତ ଆପଣ ଚିନ୍ତା କରନ୍ତୁ, ବିଦୁର ମଧ୍ୟ ସେଭଳି ଭାବରେ ବହୁତ ଉନ୍ନତ ସ୍ତରର, କାରଣ ଭଗବାନ ଯେତେବେଳେ ଏ ଲୀଳା ତ୍ୟାଗ କରିକି ଯେତେବେଳେ ତାଙ୍କ ଛୁଆଧାମକୁ ଚାଲିଯାଉଛନ୍ତି ସେ ବିଦୁରଙ୍କୁ ଚିନ୍ତା କରୁଛନ୍ତି, ବିଦୁରଙ୍କ କଥା ସ୍ମରଣ କରୁଛନ୍ତି, ତେଣୁ ସେ କହିଛନ୍ତି ମୈତ୍ରମୁନିଙ୍କୁ ତମେ ଏଇ ଜ୍ଞାନ ବିଦୁରଙ୍କୁ ପ୍ରଦାନ କରିବ। ତେଣୁ ଏଇ ଦୁଇ ଜଣ ହେଉଛନ୍ତି ବହୁତ ମହାଭାଗବତ ସ୍ତର, ଆମେ ଚିନ୍ତା କରିପାରିବାନି। ଖାଲି ଭଗବତ ଗୀତା 10 ଅଧ୍ୟାୟରେ ଗୋଟିଏ ସବୁ କହି ମୋର କଥା ବିଶ୍ରାମ ଦେବି, ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଯେତେବେଳେ ମିଶନ୍ତି ତାଙ୍କର କିଭଳି ଭାବରେ ବ୍ୟବହାର କରନ୍ତି, ସେମାନେ ମଚିତା ମଦ୍ଗତ ପ୍ରାଣା ବୋଧୟନ୍ତ ପରସ୍ପରମ କଥାୟନ୍ତ ତୁଷନ୍ତି ଚ ରମନ୍ତି ଚ। ଯେତେବେଳେ ଦୁଇ ଜଣ ପ୍ରେମୀ ଭକ୍ତ ମିଳନ ହୁଏ ସେମାନେ କ'ଣ କରନ୍ତି, ପ୍ରେମୀ ଭକ୍ତ ବୋଲି କେମିତି ଜାଣିବା ନା ତାଙ୍କର ଚିତ୍ତରେ ଭଗବାନ ରହିଛନ୍ତି, ମନ୍ମନା ଭଗ ମଦ୍ଭକ୍ତ, ଯେଉଁ କହିଛନ୍ତି ଭଗବତ ଗୀତାର ସବୁଠାରୁ ଗୃହତମ ସନ୍ଦେଶ ସେଇ ସେଇଭଳି ଭାବରେ ଭଗବାନ ଭକ୍ତଙ୍କର ରହିଛି, ତାଙ୍କର ସ୍ଥିତି ରହିଛି। ସବୁବେଳେ ସେମାନେ ଭଗବାନଙ୍କ ବିଷୟରେ ଚିନ୍ତା କରୁଛନ୍ତି। ମର୍ଚ୍ଚିତା ମଦତ ପ୍ରାଣ, ତାଙ୍କ ପ୍ରାଣ ଭଗବାନଙ୍କ ଉଦ୍ଦେଶ୍ୟରେ ରହିଛି। ଯେତେବେଳେ ଆମର ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଚାଲିଯାଇଛନ୍ତି, ଏ ଖବର ଯେତେବେଳେ ଅର୍ଜୁନ ଆଣିକି ଦେଇଛନ୍ତି, ଭାଗବତ ସଂସ୍କନ୍ଦ 14 ବର୍ଣ୍ଣନା କରାଯାଇଛି। କୁନ୍ତି ଯେତେବେଳେ ଶ୍ରବଣ କରିଯାଇଛନ୍ତି ଯେ ଭଗବାନ ଚାଲିଯାଇଛନ୍ତି ଅଧାମ ତ୍ୟାଗ କରିକି, ସେତେବେଳେ ସେ ତାଙ୍କ ଶରୀର ତ୍ୟାଗ କରିଦେଇଛନ୍ତି। ଆମର ଶିଶୁ ଗୌରବ ସେ ମହାରାଜଙ୍କ କଥା ରହିଛି, ସେଟା ଚୈତନ୍ୟ ଚରିତ୍ରରେ ବର୍ଣ୍ଣନା କରାଯାଇଛି, ବହୁତ ଗୃଢ଼ ତତ୍ତ୍ୱ, ଆମେ ବିସ୍ତାର ଭାବରେ ବର୍ଣ୍ଣନା କରିବା ନାହିଁ। ତେଣୁ ଏଇଭଳି ଭାବରେ କୁହାଯାଇଛି, ମର୍ଚ୍ଚିତ ମଦ୍ଗତ ପ୍ରାଣ ବୋଧୟନ୍ତ ପରସ୍ପରମ। ସେମାନେ ଯେତେବେଳେ ମିଳିତ ହୁଅନ୍ତି, ସେମାନେ ଭଗବାନ ବିଷୟରେ ଆଲୋଚନା କରନ୍ତି। କଥାନ୍ତ ତୁଷନ୍ତି ଚ ରହନ୍ତି ଚ, ଭଗବାନ ବିଷୟରେ ଆଲୋଚନା କରିକିରି ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଏମାନେ ସେମାନେ ଏଇଭଳି ଭାବରେ ବହୁତ ଭାବ ଗଦଗଦ ହେଇକି ରୁହନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଚୈତନ୍ୟ ଚର୍ତ୍ତା ଏଇ ଶ୍ଳୋକଟିକୁ ଯେତେବେଳେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଉଦ୍ଧାର କରିଛନ୍ତି, ବା ଚତୁର୍ଚର୍ତ୍ତା ମଧ୍ୟର ବର୍ଣ୍ଣନା କରାଯାଇ ଆଦିଲୀଳା ପ୍ରଥମ ଅଧ୍ୟାୟ ଶ୍ଳୋକ 49 ସେଥିରେ ପ୍ରଭୁପାଦ ମହାରାଜ ଭାବାର୍ଥ ଦେଇଛନ୍ତି। ମୁଁ ସେତିକି କହିବି ଯେ ସତ୍ ପିଓର ଡିଭୋଟିଜ୍ ଅଲୱେଜ୍ ମର୍ଜ ଇନ୍ ନଲେଜ୍ ଅଫ୍ କୃଷ୍ଣ ଆଣ୍ଡ ଆବଜର୍ଭ ଇନ୍ କୃଷ୍ଣ କନ୍ସିୟସନେସ୍ ଏକ୍ସଚେଞ୍ଜ ଥଟ୍ସ ଆଣ୍ଡ ରିଲାଇଜେସନ୍ସ ଆଜ୍ ଗ୍ରେଟ୍ ସାଇଣ୍ଟିଷ୍ଟ ଏକ୍ସଚେଞ୍ଜ ଦେୟାର ଭ୍ୟୁଜ୍ ଆଣ୍ଡ ଡିସ୍କସ୍ ଦ ରିଜଲ୍ଟ ଅଫ୍ ଦ ରିସର୍ଚ୍ଚ ଇନ୍ ସାଇଣ୍ଟିଫିକ୍ ଏକାଡେମି। ଯେତେବେଳେ ଉନ୍ନତ ଭକ୍ତମାନେ ଯେତେବେଳେ ମିଳିତ ହୁଅନ୍ତି, ସେମାନେ ଭଗବାନ ବିଷୟରେ ତାଙ୍କର ଯେଉଁ ନିଜର ଅନୁଭବ ସେସବୁ ବର୍ଣ୍ଣନା କରନ୍ତି। କିଭଳି ନା, ଯେତେବେଳେ ବୈଜ୍ଞାନିକମାନେ ଯେତେବେଳେ ମିଳିତ ହୁଅନ୍ତି, ସେମାନେ ତାଙ୍କର ଯେଉଁ ଗବେଷଣା କରିକି ଯେଉଁ ନୂଆ ନୂଆ ଆବିଷ୍କାର କରିଛନ୍ତି, ନୂଆ ନୂଆ ଉଦ୍ଭାବନ କରିଛନ୍ତି, ସେ ବିଷୟରେ ତାଙ୍କର ଆଲୋଚନା କରାଯାଏ। ସେହିଭଳି ଭାବରେ ଭଗବାନ ଭକ୍ତମାନେ ଭଗବାନ ବିଷୟରେ ତାଙ୍କର ଅନୁଭବ ବିଷୟରେ ଆଲୋଚନା କରନ୍ତି। ଏବଂ ସଚ୍ ଏକ୍ସଚେଞ୍ଜ ଅଫ୍ ଥଟ୍ସ ଇନ୍ ରିଗାର୍ଡ ଟୁ କୃଷ୍ଣ ଗିଭ୍ ପ୍ଲେଜର୍ ଟୁ ଦ ଲର୍ଡ ହୁ ଦେୟାର ଫୋର୍ ଫେଭର୍ ସଚ୍ ଡିଭୋଟିଜ୍ ଉଥ୍ ଅଲ୍ ଏନ୍ଲାଇଟେନ୍ଡ ଏଇ ଯେତେବେଳେ ଭଗବାନ ବିଷୟରେ କଥା ହୁଅନ୍ତି, ସେଇଟା ମଧ୍ୟ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରେ। ଖାଲି ଯେ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରେ ତାହା ନୁହଁ, ଭଗବାନ ମଧ୍ୟ ସେ ଆନନ୍ଦ ପ୍ରଦାନ କରେ। ଏବଂ ସେହିଭଳି ଭାବରେ ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରନ୍ତି, ଯାହାଫଳରେ ସେମାନେ ଭଗବାନ ବିଷୟରେ ନୂଆ ନୂଆ ଜ୍ଞାନ ସେମାନେ ପ୍ରାପ୍ତ ହୁଅନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ଉଦ୍ଧବ ଏବଂ ବିଦୁରଙ୍କ ମିଳନ ହେଇଛି, ସେମାନେ ପରସ୍ପର ଆଲିଙ୍ଗନ ହେଇ ଏସବୁ ବାର୍ତ୍ତା ସବୁ ବର୍ଣ୍ଣନା କରାଯିବ। ଉଦ୍ଧବ ବର୍ତ୍ତମାନ ଭଗବାନଙ୍କ ବିଷୟରେ ସବୁ ବର୍ଣ୍ଣନା କରିବେ, ଯାହାକି ଦଶମ ସ୍କନ୍ଧର ସଂକ୍ଷେପରେ ବର୍ଣ୍ଣନା। ଭଗବାନ ମଧ୍ୟ ମଥୁରା ଲୀଳା, ବୃନ୍ଦାବନ ଲୀଳା ଏବଂ ଦ୍ୱାରକା ଲୀଳା ସବୁ ରହିଛି। ଏହିସବୁ ଲୀଳାକୁ ସଂକ୍ଷେପରେ 4 ଅଧ୍ୟାୟରେ ଉଦ୍ଧବ ବର୍ଣ୍ଣନା କରିବେ। ତେଣୁ ଆମ କଥା କହିଲେ ବିଶ୍ୱା ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦପୁରୀ ବୈଷ୍ଣବ କି ତାଇ ଗୋରାନନ୍ଦୀ
ସୁନ୍ଦର ଭାବରେ ଆମର ଆଜି ଶ୍ରୀମଦ୍ ଭାଗବତରେ ଉଦ୍ଧବ ଆଉ ବିଦୁରଙ୍କ କଥା ସବୁ ବର୍ଣ୍ଣନା କଲେ। ଗୋଟେ ଜିନିଷ ମୁଁ କହୁଛି, ଏ ସତ୍ୱଗୁଣ ରଜଗୁଣ ତମଗୁଣ ଏ 3 ଗୁଣ ଭିତରେ ଆମେ ସମସ୍ତେ ବନ୍ଧା ହେଇଛୁ। ତ୍ରିଗୁଣ ଆଙ୍କୁଆ ହେଉଛି ଗୀତାର କହିଲା ଯେ ୟାର ୟାଠୁ ଆମେ ଉର୍ଦ୍ଧକୁ ଯିବାକୁ ପଡ଼ିବ। ତ୍ରିଗୁଣିଆ ବିସ୍ତାର ଭେଦ ନିସ୍ତର ଗୁଣ ଭାବ, ଆମେ ଯେତେବେଳେ ଏ ଗୁଣର ବନ୍ଧୁ ଉପରକୁ ଯିବା ସେଟା ହେଉଛି ଶୁଦ୍ଧ ସତ୍ୟ ସ୍ତର କୁହାହେଉଛି। ତେଣୁ ଆମେ ସମସ୍ତେ ଗୁଣବନ୍ଧନରେ ଅଛନ୍ତି, ଯେଉଁମାନେ ସତ୍ୱଗୁଣରେ ଅଛନ୍ତି ସେମାନେ ଏହା ପ୍ରତି ଟିକେ ଆକୃଷ୍ଟ ହେବେ। ଯେଉଁମାନେ ରଜଗୁଣରେ ଅଛନ୍ତି ସେମାନେ କର୍ମୀ କୁହାହେଉଛି, ତେଣୁ ସେମାନେ କିପରି ଏ ଶରୀର ଚେତନା ସବୁବେଳେ ଥାଆନ୍ତି। ତମଗୁଣ ତାଠୁ ଆହୁରି ନିଚ ଗୁଣ କୁହାହେଉଛି, ତେଣୁ ଏମାନଙ୍କ ଗତି ମଧ୍ୟ ସବୁ ବର୍ଣ୍ଣନା କରାହେଇଛି। ଯେଉଁମାନେ ସତ୍ୱଗୁଣ ରହିବେ ସେମାନେ ଦେବଲୋକକୁ ଯିବେ ବା ଏ ଭୌତ ଜଗତରେ ମଧ୍ୟ ଉନ୍ନତ ଭାବରେ ସେମାନେ ରହିବେ। ରଜଗୁଣରେ ରହିଲେ ସେହି ଭୌତ ଜଗତରେ ସେ ରହିବେ, ତମଗୁଣ ନିକୃଷ୍ଟ ଜନି ପାଇବେ। ତେଣୁ ଆମକୁ କିପରି ଭାବରେ ଉର୍ଦ୍ଧକୁ ଯିବାକୁ ପଡ଼ିବ ସେହି କଥା ଏ ଶ୍ରୀମଦ୍ ଭାଗବତ ଗୀତା ସବୁ କୁହାହେଉଛି। ତେଣୁ ମୋର କହିବାର ତାତ୍ପର୍ଯ୍ୟ ହେଉଛି ଆଜି ଯେ ଆମେ ସମସ୍ତେ କିପରି ଭାବରେ ଏ ସତ୍ୱଗୁଣ ଉର୍ଦ୍ଧକୁ ଯିବ, ତେଣୁ ସେଥିପାଇଁ ଏ ଭକ୍ତି ପଥକୁ ଆସିବାକୁ ପଡ଼ିବ, ଯାହା ଉପରେ ଆଲୋଚନା କରାଗଲା। ଆପଣ ଯାହା କୁହା ହେଉଛି କର୍ମଯୋଗ, ଜ୍ଞାନଯୋଗ, ଧ୍ୟାନ ଯୋଗ, ଭକ୍ତିଯୋଗ। କିନ୍ତୁ ଏ ଭକ୍ତି ଯୋଗୁଁ ତୁମେ ଆସିଲେ ତୁମେ ଭଗବତଙ୍କୁ ଯାଇପାରିବ। ତେଣୁ ସେ ଭକ୍ତି କିପରି ଆମେ ଲାଭ କରିବା ତାର ସହଜ ଉପାୟ ଆମର ଏ ଆନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଦେଇଛି। ତା କେବଳ ପ୍ରଭୁପାଦ ଯିଏ ଆମର ପ୍ରତିଷ୍ଠା ଦାୟ କରନ୍ତି ସେ କହିଛନ୍ତି ଏ ଚୈତନ୍ୟ ମହାପ୍ରଭୁ ଗୋଟେ କୃପାମୟ କୁହାଯାଉଛି, ମହାବଧାନ୍ୟ ଅବତାର କୁହାଯାଉଛି। ତେଣୁ ସେ କହିଥିଲେ ପୃଥିବୀ ଆଚା ଆଛେ ଯେତେ ନଗରାଦି ଗ୍ରାମ ସର୍ବତ ପ୍ରଚାର ହେବ ମୋର ନାମ, ଯେତେ ଗାଁ ସହର ଅଛି ସେଇଠି ମୋର ନାମ ପ୍ରଚାର ହେବ। ଇଏ ହେଉଛି ମହାପ୍ରଭୁଙ୍କ ଇଚ୍ଛା ଥିଲା, ତାକୁ କେବଳ କାର୍ଯ୍ୟକାରୀ କଲେ ଇସ୍କନ ପ୍ରତିଷ୍ଠା ଏସି ଭକ୍ତିବାଦ ସ୍ୱୟଂ ପ୍ରଭୁପାଦ ଜୟ ଶ୍ରୀ ପ୍ରଭୁପାଦ। ତେଣୁ ସେଥିପାଇଁ ଆମକୁ କେବଳ କହିବାକୁ ପଡ଼ିବ ଯେ ଭଗବାନ ଦିବ୍ୟ ନାମ ଏ କଳିଯୋଗ ଦିଆହେଇଛି, ହରେ ନାମ ହରେ ନାମ ହରେ ନାମ ଓଳୋ ନାସ୍ତିବ ଓଳୋ ନାସ୍ତିବ ଓଳ ଗତିର, ଆଉ କିଛି ନାହିଁ, କର୍ମଯୋଗ ନାହିଁ, ଜ୍ଞାନ ଯୋଗ ନାହିଁ, ଦାନ ଯୋଗ ନାହିଁ, କେବଳ ଭଗବାନ ଦିବ୍ୟ ନାମ, ସେଟା ହେଲା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ତେଣୁ ମହାପ୍ରଭୁଙ୍କର ଇଚ୍ଛା ଏବଂ ପ୍ରଭୁପାଦ ଇଚ୍ଛା ଅନୁସାରେ ଆମେ ଗୁରୁଦେବ ଇଚ୍ଛା ଅନୁସାରେ ଆମେ ପ୍ରତି ଏ ରବିବାର ଦିନ ଏ କୀର୍ତ୍ତନ କରୁଛୁ, ସବୁଆଡ଼େ କୀର୍ତ୍ତନ କରାଯାଉଛି, କଟକ ଭୁବନେଶ୍ୱର ବିଭିନ୍ନ ଜାଗାରେ କରାହେଉଛି, ବିଭିନ୍ନ ସଂସ୍ଥା ମଧ୍ୟ ଆମର ତରଫ ଅଛି, ନାମ ଅଟ ସଂଘ ଅଛି, ଏପରିକି ଆପଣଙ୍କର କୀର୍ତ୍ତନ ସବୁ ଆମର ସଂକୀର୍ତ୍ତନ ବସ୍ ଅଛି, ସବୁଆଡ଼େ କୀର୍ତ୍ତନ କରାହେଉଛି, ପଦଯାତ୍ରା ଗଳୁ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ କାନରେ ଭଗବାନ ଦିବ୍ୟନା କୀର୍ତ୍ତନ ହେଉଛି। ତେଣୁ ଆଜି ମଧ୍ୟ ଆମର ଆମର ପ୍ରଭୁଜୀ ଯେ ବଡ଼ ସୁନ୍ଦର ଭାବରେ ଏଠାରେ ସୁବ୍ୟବସ୍ଥା କରିଛନ୍ତି ବୈକୁଣ୍ଠ ପ୍ରଭୁ, ତେଣୁ ସେ ଉତ୍ସାହିତ ହିଁ ବହୁତ ଭକ୍ତ ଆସୁଛନ୍ତି, ତାଙ୍କର ମଧ୍ୟ ଅନେକ ସବୁ ବନ୍ଧୁବାନ୍ଧବ ସହଯୋଗ ସବୁ ଆସିଛନ୍ତି। ମୋର ଆଜି ନିବେଦନ ହେଉଛି ଯେ ଆଜି ଏଇ ପବିତ୍ର ଜାଗାରେ ଏ ପବିତ୍ର ଜାଗା ଅଛି, ଏଠାରେ ସମସ୍ତଙ୍କୁ ଯେଉଁମାନେ ଭଗବାନ ଦିବ୍ୟନାମ କୀର୍ତ୍ତନ କରୁନାହାନ୍ତି ତେଣୁ ସେମାନଙ୍କୁ ଆମେ ଏବେ ସୁଯୋଗ ଦେଉଛୁ। ଏଠାରେ ଆମର ମାଳା ଅଛି ଏବଂ ଜପମାଳା ଅଛି, ମାଳି ଅଛି, ତେଣୁ ସେମାନଙ୍କୁ ଅନୁରୋଧ କରୁଛି ସେମାନେ ଆଜି ଆମ ସାଙ୍ଗରେ ଯେ ଗୋଟିଏ ରାଉଣ୍ଡ ଅତିକ୍ରମ ଜପ କରନ୍ତି। ଆଉ ବିଶେଷ ଅନୁରୋଧ ଆମର ଚାରିଟା ନୀତି ନିୟମ ଅଛି, ତାକୁ ସେମାନେ ପାଳନ କରିବାକୁ ଚେଷ୍ଟା କରନ୍ତୁ, ପାଳନ କରିବେ, କାରଣ ଆମର ଅଛି ଦ୍ୟୁତ ପାନ ସ୍ତ୍ରୀ ସୁନା ଯଥା ଅଧର୍ମ ଚତୁର୍ଦ୍ଧା, ଇଏ ହେଉଛି ପାପର ସ୍ଥାନ ହେଉଛୁ, ଜୁଆ ଖେଳ ତାସ ଖେଳ ଲଟିକରଣ ମଦ୍ୟପାନ ଏଇଟା କୁହାହେଉଛି, ଅବୈଧ ସ୍ତ୍ରୀ ସଂ କୁହାହେଉଛି, ମାଂସ ଭଜନ, ଏ ଚାରିଟା ଜିନିଷ ନିବୃତ୍ତ ହେବେ ଆଉ ଭଗବାନ ପ୍ରସାଦ କରିବେ, ଯାହା ଦେବେ ଭଗବାନଙ୍କୁ ଅର୍ପଣ କରିକି ଗ୍ରହଣ କରିବେ, ଏଇ ଜିନିଷ ପାଳନ କରିବେ, ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ କରିବେ, ତାହେଲେ କ'ଣ ହେବ, ଆପଣ ସତ୍ୟଗୁଣଙ୍କ ଉର୍ଦ୍ଧ ସତ୍ୟ ବୁଝିବେ, ଯାହା କୁହାହେଉଛି ତ୍ରିଗୁଣା ଦେବେ, ଯାହା ଉଦ୍ଦେଶ୍ୟ ହେଉଛି ଆମେ ଏଇ ଯେଉଁ ଜାଗାରେ ଅଛୁ ତାକୁ ବୁଝିବାକୁ ପଡ଼ିବ, ଇଏ ହେଉଛି ଦୁଃଖ ପ୍ରକୃତ ସ୍ଥାନ, ଦୁଃଖାଳୟ ଅସହା ସଦମ, ତେଣୁ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଚାରିଟା ଦୁଃଖ ଏଠି ଅଛି, ତେଣୁ ସମସ୍ତେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଥିରୁ ଯଦି ଆମେ କେମିତି ମୁକ୍ତ ହେବା, ଆମେ କେମିତି ସୁଖାଳୟ ଯିବା, ଏଇଟା ହେଉଛି ଭୌତିକ କାରାଗାର କୁହାହେଉଛି, ମାୟାବତ କାରାଗାର, ଏ କାରାଗାରରୁ ଆମେ କେମିତି ମୁକ୍ତ ହେବା, ସେଥିପାଇଁ ଆମର ସଂସ୍ଥା ତରଫରୁ ଆପଣମାନଙ୍କୁ ସୁଯୋଗ ଦିଆହେଇଛି, ମୋର ଆଶା ଆପଣଙ୍କ ନାଁକୁ ଗ୍ରହଣ କରିବେ, ଯେଉଁମାନେ ଆଜି ନେବେ ସେମାନଙ୍କୁ ମାଳା ଦିଅନ୍ତୁ, ବରଦାରେ ପ୍ରଭୁ ଦିଅ ତାଙ୍କୁ ମାଳା ଦିଅ, ସବୁ ସେମାନେ ଆମ ସାଙ୍ଗରେ ଜପ କରିବେ, ଆଉ ଆମର ତାଙ୍କୁ ଦିଅନ୍ତୁ ଯେଉଁମାନେ ଗୋଟେ ସୁଖର ବିଷୟ, ଆଜି ମଧ୍ୟ ବୈଷ୍ଣବ ଆମର ବୈଷ୍ଣବ ପରିବାରର ମଧ୍ୟ ସମସ୍ତେ ଆମ ସାଙ୍ଗରେ ବି ନାମ କୀର୍ତ୍ତନ କରିଛନ୍ତି, ମୁଁ ନିଶ୍ଚିତ ଭାବରେ ଆଶା କରୁଛି ସେମାନେ ମଧ୍ୟ ତାଙ୍କର ବାପ ମା ଭକ୍ତ ସେମାନେ ମଧ୍ୟ ଯେପରି ଭାବରେ ଏଇଟା ଜପ କରିକି ସେମାନେ ଭକ୍ତି ପଥକୁ ଆସନ୍ତୁ, ପ୍ରତିଦିନକ ଅତି କମରେ ଗୋଟିଏ ରାଉଣ୍ଡ ଜପ କରନ୍ତୁ, ତାହେଲେ ନିଶ୍ଚିତ ଭାବରେ ଏଇଟା ପାଇବେ, ଯେଉଁମାନେ ମାଳା ନେବେ ସେମାନେ ଆସନ୍ତୁ, ହରେ କୃଷ୍ଣ ଯେଉଁମାନେ ମାଳା ନେବେ ଆସନ୍ତୁ ଏଠି ଜପ କରନ୍ତୁ, ଆମର ଦେବତା ତ ପ୍ରଭୁ କାଳ କଲେ ତମେ ସୁଧେଇ ଦେବେ, ସେ ଆସିଲେଣି ପରା ଦେଖୁଛୁ ମାଳା ଦେବେଣି, ଆପଣ ଆରମ୍ଭ କରନ୍ତୁ, ମାଳା ଅଛି ଆପଣଙ୍କର ତ ଆସ ଆପଣଙ୍କର ସେ କହିବା।
অনুরোধ করছি আমার আগামী রবিবার সত্যনগর প্লট নম্বর 499 সতীশ চন্দ্র রাউত সত্যনগর আসন্ন রবিবার সে আপনার অনুরোধ করছেন আমার আগামী রবিবার এই সন্ধ্যে কমিউনিকেশন প্রোগ্রাম করাইব সত্যনগর।